नमो भगवते वासुदेवाय
हरे कृष्ण। तेणु आमर कंकरडा ग्रामर भक्तवृंद आपण मानक आम आज सत्संग को स्वागत जनावु। आम अंतराष्ट्रीय कृष्ण भावना संघ आंकुशपुर केन्द्र रु आसीचु यठा को। तेणु विशेष भाव में मुझर मंदिर जे भक्त अच्छा श्याम कृपा प्रभु ताकू धन्यवाद अर्पण करेतु से यही गोटे व्यवस्था कर जो प्रचार जो करा भगवान कथा प्रचार करा कर तेणु आमर जो इस्कन केन्द्र कह प्रति ग्राम प्रति नगर में यह भाव केन्द्र खोल ये हूँ महाप्रभु अभिलाष। महाप्रभु जे कि 5000 वर्ष तले भगवान कृष्ण आसी सी भगवत गीतार ज्ञान प्रदान करते अर्जुन को किंतु खाली जे भगवत गीतार ज्ञान दे नु भागवतम ज्ञान दे उद्धव को ज्ञान दे उद्धव गीता जहाँ कहुच किंतु सी चलीगला पुणी समस्ते भूलीगले धर्म को भूलीगले। तेणु 500 वर्ष तले पुणी से भगवान आसिले जो ज्ञान दे शास्त्र मान जो ज्ञान दे से ज्ञान को लोक मैंने बुझीपारे ना तेणु से पुणी 500 वर्ष तले आसिले चैतन्य महाप्रभु रूप से आसिले से भविष्यवाणी देते ये पृथ्वी ते आचुत नवराधि ग्राम सर्वत्र प्रचार हईब मोर नाम सबुठ पृथ्वीर सब स्थान सहर हो ग्राम हो सबुठ भगवान कथा प्रचार हम किंतु किए प्रचार करेंगे से कथा कह ना महाप्रभु। तेणु 500 वर्ष पर बहुत अंतरंग भक्त जी आम अंतराष्ट्रीय कृष्ण भावना संघर प्रतिष्ठता आचार्य श्री प्रभुपाद महाराज संक्षेपर आम कहते श्री प्रभुपाद बोली से सारा पृथ्वी ये भगवान कथा प्रचार कर तेणु से प्रभुपाद कृपा सारा पृथ्वी से 108 मंदिर स्थापन करते बेस समय नु 1976-77 12 वर्ष भितर से 108 मंदिर सारा पृथ्वी से 108 मंदिर फाउंडेसन देते आम ओडार जो भुवनेश्वर जो मंदिर अच्छी सी होता 108 प्रोजेक्ट अंतिम मंदिर से तेणु यही भुवनेश्वर जदिव सी गोटे मंदिर स्थापन करते फाउंडेसन देते कि आज ओडार विभिन्न स्थान में विभिन्न केन्द्र सब खोली एवं विशेष भाव में ब्रह्मपुर में 2 केन्द्र खोली आम जो सब भक्त आसमें सब आंकुशपुर तेणु अवश्य आंकुशपुर ओरिजिनल भक्त हो प्रभु श्याम कृपा प्रभु आम सब डुप्लिकेट मुझे भुवनेश्वर से प्रभु मत भुवनेश्वर आसे प्रभु आस बैंगलोर रु तेणु आम यही भाव कथा प्रचार करने जाऊँ विभिन्न स्थान को। तेणु श्याम कृपा प्रभु को आम विशेष भाव धन्यवाद अर्पण करुचु जेहेतु सी यही भाव भगवान कथा प्रचार जारी रखिंट आज कंकरडारे विभिन्न स्थान में ये सत्संग कार्य कार्य हो शनिवार आज हूँ गुरुवार गुरुवार तो तेणु ये बहुत आनंदर कथा भगवान ये भारी खुशी हूँ आनंदित हूँ भगवद गीता आपने पाठ करेंगे सत्संग आम न आसने करेंगे सब दिन सप्ताह गोटे दिन आम आसे आपन को गाइडेंस देखु कि ये सब कार्य कर आमर किसी प्रॉफिट पे करना ये आपण मान मंगल उद्देश्य कर आपण मान जीवन के मंगल श्रेय प्राप्त हे से ये सब कार्य कर भगवान कथा कहीं प्रचार हो जीवर कल्याण आमर जीव मैने जो विभिन्न प्रकार दुख कष्ट पाँच से उद्धार पायापी ये सब सत्संग व्यवस्था कर ଆଜି ଯଦି ପ୍ରଭୁପାଦ ମହାରାଜ ଇସ୍କନ ପ୍ରତିଷ୍ଠାନ କରିନଥାନ୍ତେ ତାହେଲେ ଆମର ଅବସ୍ଥା କ'ଣ ହେଇଥାନ୍ତା ଆମେ ଚିନ୍ତା କରିପାରୁନୁ। ତେଣୁ ସେହିଭଳି ଭାବରେ ସେଇ କେନ୍ଦ୍ର ତରଫରୁ ବର୍ତ୍ତମାନ ଯେଉଁ ଆସୁଛନ୍ତି ଇଏ ଆପଣଙ୍କୁ ଆମେ ଗାଇଡ଼ାନ୍ସ ଦେଉଛୁ। ଆପଣ ଏହିଭଳି ଭାବରେ ଜୀବନରେ ଯଦି ଜୀବନରେ ଏହିସବୁ କାର୍ଯ୍ୟକୁ ବା ଏହିସବୁ ଶିକ୍ଷାକୁ ଗ୍ରହଣ କରିବେ ନିଜ ଜୀବନରେ ପାଳନ କରିବେ ତାହେଲେ ଆପଣମାନେ ହିଁ ଆନନ୍ଦିତ ହେବେ, ଆପଣମାନେ ହିଁ ଜୀବନରେ ଉପକୃତ ହେବେ। ଏବଂ ଆମେ ଏଥିରେ ଆପଣମାନଙ୍କୁ ସାହାଯ୍ୟ କରିଥିବାରୁ ଭଗବାନ ଆମ ପ୍ରତି ମଧ୍ୟ ସେମାନେ ମଧ୍ୟ ପ୍ରୀତ ହେବେ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା। କେଉଁମାନେ ଭଗବତ ଗୀତା ପାଠ କରୁଛନ୍ତି? ପଢ଼ୁଥିବେ କିଛି କିଛି ଯେକୌଣସି ଗୀତା ହଉ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଜ ଇଦଂ ପରମ ଗୁହ୍ୟଂ ମଦ୍ଭକ୍ତିଷୁ ଅଭିଧାସତି ଭକ୍ତିମୟୀଂ ପରାକୃତ ମାମିଡ଼ସ୍ୟ ଚ ସଂଶୟଃ ନ ତ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ ଭବିତା ନ ତୁମେ ତସ୍ମାତ୍ ଅନ୍ୟ ପ୍ରିୟତର ଭୁଲି। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଆପଣମାନେ ଦେଖିବେ ଭଗବାନ କହିଛନ୍ତି ତାଙ୍କର କିଏ ପ୍ରିୟ। ପାଞ୍ଚଟି ଶ୍ଳୋକରେ ଅଧ୍ୟଷ୍ଟା ସର୍ବଭୂତାନାଂ ମୈତ୍ର କରୁଣୈବ ଚ ନିର୍ମମ ନିରଙ୍କାର ସମଦୁଃଖ ସୁଖକ୍ଷମୀ। ଏସବୁ ଭଗବାନଙ୍କ ପ୍ରିୟ ବ୍ୟକ୍ତି ଯିଏ ଅନ୍ୟମାନଙ୍କର ଦୋଷ କରୁନାହାନ୍ତି, ସବୁ ଯେଉଁମାନଙ୍କ ପ୍ରତି ସେ କୃପା କରୁଛନ୍ତି, ସମସ୍ତଙ୍କ ପ୍ରତି ବନ୍ଧୁତା ଆଚରଣ କରୁଛନ୍ତି, ଏମାନେ ସବୁ ଭଗବାନଙ୍କ ପ୍ରିୟ। କିନ୍ତୁ ଅନ୍ତିମରେ କହିଲେ ଅଷ୍ଟାଦଶ ଅଧ୍ୟାୟରେ ଯେ ଯେଉଁମାନେ ବିଶେଷ ଭାବରେ ଏଇ ଭଗବାନ କଥାକୁ ପ୍ରଚାର କରନ୍ତି, ଏ ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ ଜ୍ଞାନ ଦେଇଛନ୍ତି। କାହାକୁ ଦେଇଛନ୍ତି, କାହା ପାଇଁ ଦେଇଛନ୍ତି? ଆମମାନଙ୍କ ପାଇଁ ଦେଇଛନ୍ତି, ପଶୁପକ୍ଷୀମାନଙ୍କ ପାଇଁ ଦେଇନାହାନ୍ତି, ମନୁଷ୍ୟମାନଙ୍କୁ ଦେଇଛନ୍ତି। ଗୋଟେ ଉନ୍ନତ ଜ୍ଞାନ ମନୁଷ୍ୟମାନଙ୍କୁ ଦିଆଯାଇଛି, ଉନ୍ନତ ଚେତନା ଦିଆଯାଇଛି, ଯେଉଁ ଚେତନାରେ କି ଆମେ ଏହିସବୁ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହୋଇପାରିବା। ସେଥିପାଇଁ ଆମମାନଙ୍କ ପାଇଁ ଭଗବାନ ଜ୍ଞାନ ଦେଇଛନ୍ତି। ଭଗବାନ ପାଇଁ ଭୌତିକ ଜଗତ ଆସିବା ଦରକାର ନାହିଁ, ସେ ତାଙ୍କ ଚିତ୍ ଜଗତରେ ଆନନ୍ଦରେ ରହିଛନ୍ତି। ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ଯେଉଁ ଆସନ୍ତି ଆମକୁ କୃପା କରିବା ପାଇଁ ଆସନ୍ତି। ତେଣୁ ଏଇ ଯେଉଁ ଜ୍ଞାନ ଭଗବତ ଗୀତାରେ ଦେଇଛନ୍ତି ତିନି ପ୍ରକାର ଜ୍ଞାନ, ଗୋଟେ ହେଉଛି ବ୍ରହ୍ମ ଜ୍ଞାନ, ଗୋଟେ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, ଆଉ ଗୋଟେ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେବା ପାଇଁ ତା'ର ଉପାୟ ହେଉଛି ଜ୍ଞାନ ମାର୍ଗରେ ଅଗ୍ରସର ହେଲେ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେବେ। ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରସର ହେଲେ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବେ। କିନ୍ତୁ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଭକ୍ତି ମାର୍ଗରେ ଅଗ୍ରସର ହେଲେ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ଏହି ଭକ୍ତି ବିଷୟରେ ଯେଉଁମାନେ ପ୍ରଚାର କରନ୍ତି ପରମ ଗୁହ୍ୟଭକ୍ତେଷୁ ଅଭିଧାସତି ନ ତ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ। ଭଗବାନ କହୁଛନ୍ତି ତା'ଠାରୁ ଆଉ କିଏ ମୋର ଅଧିକ ପ୍ରିୟ ନୁହନ୍ତି। ତେଣୁ ସେଥିପାଇଁ ଶ୍ୟାମଙ୍କ ପାଖକୁ ଶ୍ୟାମଙ୍କର କୃପା ପ୍ରାପ୍ତ ହୋଇଛନ୍ତି ବୁଝିବାକୁ ପଡ଼ିବ। ଭଗବାନଙ୍କର କୃପା ପ୍ରାପ୍ତ ହୋଇଛନ୍ତି ଯେଉଁଥିପାଇଁ ସେ ଭଗବାନ କଥା ପ୍ରଚାର କରୁଛନ୍ତି ଏବଂ ଆମକୁ ମଧ୍ୟ ସେ କୃପା କରିଛନ୍ତି। ଆମେ ମଧ୍ୟ ଭଗବାନଙ୍କୁ ଏଇ ପ୍ରଚାରରେ ଆମେ ମଧ୍ୟ କିଛି ସାମିଲ ହୋଇଛୁ, ଆମେ ମଧ୍ୟ ଆପଣମାନଙ୍କୁ କିଛି ଭଗବାନ କଥା କହୁଛୁ। ତେଣୁ ଇଏ ପ୍ରକୃତରେ ପ୍ରଭୁ କହୁଥିଲେ ଶ୍ରଦ୍ଧା ବିଷୟରେ ଗତ ସପ୍ତାହରେ ସେ କହିଥିଲେ ବୋଲି। ତେଣୁ ଏଇ ଶ୍ରଦ୍ଧା ବିଷୟରେ ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ ସପ୍ତଦଶ ଅଧ୍ୟାୟ ଭଗବତ ଗୀତାରେ ଏ ତିନି ପ୍ରକାର ଶ୍ରଦ୍ଧା ରହିଛି। ଭୌତିକ ଜଗତରେ ଆମେ ଯାହା ଦେଖିବା ସେ ସବୁ ତିନୋଟି ଏ ତିନି ଗୁଣର ପ୍ରଭାବରେ ତିନି ପ୍ରକାର ସବୁ ଜିନିଷ ରହିଛି, ବସ୍ତୁ ହେଉ କାର୍ଯ୍ୟ ହେଉ ଯାହା ହେଉ ସବୁ ତିନି ପ୍ରକାର ରହିଛି, ସତ୍ଵ ରଜ ତମ ତିନି ପ୍ରକାର ରହିଛି। ତେଣୁ ଏଇ ସପ୍ତଦଶ ଅଧ୍ୟାୟରେ ଏ ଶ୍ରଦ୍ଧା କହିଲେ ଆମେ କିଛି ବିଶ୍ୱାସ ରହିଛି, ଯେଉଁଥିପାଇଁ ଆପଣମାନେ ଆଜି ଏଠିକି ଆସିଛନ୍ତି। ଆପଣଙ୍କ ଗ୍ରାମରେ ବହୁତ ବ୍ୟକ୍ତି ଅଛନ୍ତି କିନ୍ତୁ ଆପଣମାନଙ୍କର ଶ୍ରଦ୍ଧା ହେଇଛି ଯେଉଁଥିପାଇଁ ସାଧୁସଙ୍ଗ କରୁଛନ୍ତି। ଏହି ଶ୍ରଦ୍ଧା ହେଉଛି ଆମକୁ ଏଇ ଭଗବତ ଗୀତା ସପ୍ତଦଶ ଅଧ୍ୟାୟ ଆରମ୍ଭରେ ଏଇ ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ, କାହିଁକି ନା ଷୋଡ଼ଶ ଅଧ୍ୟାୟରେ ଯେଉଁ ଭଗବାନ କହିଲେ ଦୈବ ଅସୁର ବିଭାଗ ଯୋଗ, ଦୈବ ଅସୁର ବିଭାଗ ଯୋଗ କାହିଁକି କହିଲେ ନା ପଞ୍ଚଦଶ ଅଧ୍ୟାୟରେ ଯେଉଁ ଭଗବାନ କହିଲେ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କରିଛନ୍ତି, ବୃଦ୍ଧ ମୂଳ ମଦ ଶାଖ ମତ୍ସ୍ୟତନ ପ୍ରାଉର। ଏ ଭୌତିକ ଜଗତ ହେଉଛି ଗୋଟେ ଓରଟା ବୃକ୍ଷ, ଓଲଟା ପକ୍ଷେ ଆମେ କେଉଁଠି ଦେଖିବା ନା, ଆମେ ଯେଉଁ ବନ୍ଧରେ ରହିଛି ଜଳ ରହିଛି, ବନ୍ଧରେ ଯେଉଁ ଗଛ ରହିଛି ତାହାର ଯଦି ପ୍ରତିଫଳନ ଦେଖିବା ଓଲଟା ଦେଖିବା। ତେଣୁ ସେହିଭଳି ଭାବରେ ପ୍ରତିଫଳନଟା ପ୍ରକୃତ ଗଛ ନୁହଁ, ସେହିଭଳି ଭାବରେ ଏ ଭୌତିକ ଜଗତ ପ୍ରକୃତ ଜଗତ ନୁହଁ, ଇଏ ହେଉଛି ଅସ୍ଥାୟୀ ଜଗତ। ପ୍ରକୃତ ଜଗତ ରହୁଛି ଚିର ଜଗତ, ଯାହାକି ଆମର ପ୍ରକୃତ ଧାମ ହେଉଛି ସେଇଟା, ଆମର ପ୍ରକୃତ ସ୍ଥାନ ହେଉଛି ସେଇଟା। ଯେଉଁଭଳି ଭାବରେ ଜଳର ପ୍ରକୃତ ସ୍ଥାନ ହେଉଛି ମିନର, ମାଛର ପ୍ରକୃତ ସ୍ଥାନ ହେଉଛି ଜଳ, ଜଳରୁ କାଢ଼ିଦେଲେ ଯେତେ ତାକୁ ଆମେ ସାହାଯ୍ୟ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ବଞ୍ଚିପାରିବ ନାହିଁ। ସେହିଭଳି ଭାବରେ ଆମର ପ୍ରକୃତ ସ୍ଥାନ ହେଉଛି ଜଗତ ଭଗବାନଙ୍କର ଧାମ, ଚିର ଧାମ। କିନ୍ତୁ ସେଠି ଯେତେବେଳେ ଆମେ ସେଠି ନାହୁଁ, ସେଥିପାଇଁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛୁ। ତେଣୁ ଭୌତିକ ଜଗତକୁ ସେହିଭଳି ଭାବରେ ଭଗବାନ ଗୋଟେ ବର୍ଣ୍ଣନା କରିଛନ୍ତି, ଉଦ୍ଧ ମୂଳ ମଦ ଶାଖମ, ଏଭଳି ଜଗତ ଯାହାର ଏ ଗୋଟିଏ ଏଭଳି ବୃକ୍ଷ ଅଶ୍ୱତ୍ଥ ବୃକ୍ଷ ଭଳି, ଯାହାର ମୂଳ ସବୁ ଉର୍ଦ୍ଧକୁ ଏବଂ ଶାଖା ପ୍ରଶାଖ ସବୁ ତଳକୁ ରହିଛି। ତେଣୁ ପଞ୍ଚଦଶ ଅଧ୍ୟାୟରେ ଏଇ ଭୌତିକ ଜଗତ ବିଷୟରେ ବର୍ଣ୍ଣନା କରି, ପଞ୍ଚଦଶ ଅଧ୍ୟାୟ ହେଉଛି ପୁରୁଷୋତ୍ତମ ବିଭାଗ ଯୋଗ, ଭଗବାନ ବିଷୟରେ ନିଜେ କହୁଛନ୍ତି, ସେ ଭଗବାନ ନିଜେ କହୁଛନ୍ତି। ତେଣୁ ଯେହେତୁ ଗୋଟେ ଭୌତିକ ଜଗତକୁ ଗୋଟେ ବୃକ୍ଷ ସହିତ ତୁଳନା କଲେ ସମସ୍ତଙ୍କ ପ୍ରଶ୍ନ ଆସିବ, ବୃକ୍ଷର ଫଳ କାହିଁ, ବୃକ୍ଷ ବିଷୟରେ କହିଲେ ଫଳ କାହିଁ ତା'ର। ତେଣୁ ଭଗବାନ ମଧ୍ୟ ଚିନ୍ତା କରିକିରି ଷୋଡ଼ଶ ଅଧ୍ୟାୟରେ ବୃକ୍ଷର ଫଳ ବିଷୟରେ କହିଲେ, ସେ ବୃକ୍ଷ ଏ ଯେଉଁ ଭୌତିକ ଜଗତ ରୂପକ ବୃକ୍ଷ, ତା'ର ଦୁଇ ପ୍ରକାର ଫଳ ରହିଛି। ଗୋଟେ ହେଉଛି ଆମକୁ ମୁକ୍ତି ପ୍ରଦାନ କରିବ, ଆଉ ଗୋଟେ ହେଉଛି ଆମକୁ ବନ୍ଧନ କରିବ। ମୋଚକ ଫଳ, ବନ୍ଧକ ଫଳ, ଦୁଇ ପ୍ରକାର ଫଳ ରହିଛି। ଏ ଭୌତିକ ଜଗତକୁ ଯେତେବେଳେ ଆମେ ଜାଣିବା, ଏ ଭୌତିକ ଜଗତରୁ ଉର୍ଦ୍ଧକୁ ଯିବା ପାଇଁ ଆମେ ଚେଷ୍ଟା କରିବା, ଅସଙ୍ଗ ଶସ୍ତ୍ରୀଣ ଦୃଢ଼ ଛୁଟୁଆ ବୋଲି କୁହାଯାଉଛି। ଆମକୁ ଏଇଟାକୁ ଏ ଗଛକୁ ଛେଦନ କରିବାକୁ ପଡ଼ିବ, ଭୌତିକ ଜଗତ ରୂପ ବୃକ୍ଷରେ ଯେଉଁ ଆମେ ରହିଛେ, ଏ ବୃକ୍ଷକୁ ଛେଦନ କଲେ ଆମେ ଭଗବତ ଧାମକୁ, ଆମେ ପ୍ରକୃତ ଧାମକୁ ଯାଇପାରିବା। ତେଣୁ ଏଇ ବୃକ୍ଷକୁ କେମିତି ଛେଦନ କରିବା, ଦୁଇ ପ୍ରକାର ଫଳ ରହିଛି। ଗୋଟେ ଫଳ ହେଉଛି ଆମକୁ ମୁକ୍ତି କରିବ, ଏ ଭୌତିକ ଜଗତରୁ ବୃଦ୍ଧକୁ ନେଇଯିବ, ଆଉ ଗୋଟେ ଫଳ ହେଉଛି ଆମକୁ ଏ ଭୌତିକ ଜଗତରେ ବନ୍ଧନ କରିବ। ତେଣୁ ସିଏ ହେଉଛି ଦୈବ ଅସୁର ବିଭାଗ ଯୋଗ। ଦୈବ ଯୋଗ କହିଲେ ଯେଉଁ ଭଲ ଗୁଣ ସବୁ ରହିଛି, ପ୍ରଥମ ତିନୋଟି ଶ୍ଳୋକରେ ଭଗବାନ ଦୈବୀ ଗୁଣ ସବୁ ବର୍ଣ୍ଣନା କଲେ, ଅଭୟଂ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଇତ୍ୟାଦି, ଏସବୁ ଦୈବୀ ଗୁଣ, ଭଲ ଗୁଣ ସବୁ ଯେଉଁ ରହିଛି ଦୈବୀ ଗୁଣ, ଇଏ ହେଉଛି ଆମକୁ ଏ ଭୌତିକ ଜଗତରୁ ମୁକ୍ତିରେ ସାହାଯ୍ୟ କରିବ। ଏଇ ଗୁଣ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ଏଇ ଭୌତିକ ଜଗତରୁ ପାର ହେଇଯିବା। କିନ୍ତୁ ଅନ୍ୟ ଯେଉଁ ସବୁ ଯେଉଁ ରହିଛି ଅସୁର ଗୁଣ ସବୁ ରହିଛି, ଇଏ ହେଉଛି ଆମକୁ ବନ୍ଧନ କରିବ। ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, ପାରୁଷ୍ୟ, ଏସବୁ ବର୍ଣ୍ଣନା କରାଯାଇଛି, ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଷୋଡ଼ଶ ଅଧ୍ୟାୟର ଅନ୍ତିମରେ ଭଗବାନ କହିଲେ ଯେ ତେଣୁକରି ଆମକୁ ଦରକାର ହେଉଛି ତସ୍ମାତ୍ ଷୋଡ଼ଶ ଅଧ୍ୟାୟର ଅନ୍ତିମରେ ଭଗବାନ ସେ କଥାରେ ସେ ସବୁଠି କହିଛନ୍ତି, ତସ୍ମାତ୍ କ'ଣ ନା ଶାସ୍ତ୍ର, ତସ୍ମାତ୍ ଶାସ୍ତ୍ର ପ୍ରମାଣ, ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ। ଏସବୁ ଷୋଡ଼ଶ ଅଧ୍ୟାୟରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରିକିରି ଅନ୍ତିମରେ ଭଗବାନ ଏଇ ନିର୍ଣ୍ଣୟଟି ଦେଲେ, ତସ୍ମାତ୍ ଶବ୍ଦ ବ୍ୟବହାର କରନ୍ତି ସେଥିପାଇଁ ଆମେ ତସ୍ମାତ୍ ଶାସ୍ତ୍ର ପ୍ରମାଣ, ଏ ଶାସ୍ତ୍ର ପ୍ରମାଣ ଅନୁସାରେ ଆମେ କାର୍ଯ୍ୟ କରିବା। ଯାହା କାର୍ଯ୍ୟ କରିବା, ଆମର ବହୁତ ପ୍ରଶ୍ନ ରହିଛି, ବହୁତ ସେ ପ୍ରଶ୍ନର ବହୁତ ପ୍ରକାର ଉତ୍ତର ପ୍ରାପ୍ତ ହେଉଛି, କିନ୍ତୁ ଶାସ୍ତ୍ର କ'ଣ କହୁଛନ୍ତି, ଶାସ୍ତ୍ର ଯେଉଁଟା କହୁଛନ୍ତି ସେଇଟାକୁ ଆମେ ଗ୍ରହଣ କରିବା। ଚାରି ପ୍ରକାର ପ୍ରମାଣ ରହିଛି, ଏ ଭାଗବତ ବର୍ଣ୍ଣନା କରାଯାଇଛି, ଚାରି ପ୍ରକାର ପ୍ରମାଣ ରହିଛି। ଗୋଟେ ହେଉଛି ଶ୍ରୁତି ପ୍ରମାଣ ବା ଶାସ୍ତ୍ର ପ୍ରମାଣ, ଆଉ ଗୋଟେ ହେଉଛି ପ୍ରତ୍ୟକ୍ଷ ପ୍ରମାଣ, ଆପଣମାନେ ନିଜେ ଆଖିରେ ଦେଖୁଛନ୍ତି ପ୍ରତ୍ୟକ୍ଷ ପ୍ରମାଣ, ସେଇଟା ଗୋଟେ ପ୍ରମାଣ। ଆଉ ଗୋଟେ ହେଉଛି ଇତିହାସ ପ୍ରମାଣ ରହିଛି, ଐତିହ୍ୟ, ଆଉ ଗୋଟେ ହେଉଛି ଅନୁମାନ ପ୍ରମାଣ। ଏ ଚାରି ପ୍ରକାର ପ୍ରମାଣ ରହିଛି, କିନ୍ତୁ ଚାରି ପ୍ରକାର ପ୍ରମାଣ ଭିତରେ ଶ୍ରେଷ୍ଠ ପ୍ରମାଣ ହେଉଛି ଶାସ୍ତ୍ର ପ୍ରମାଣ। କାହିଁକି ଅନ୍ୟ ପ୍ରମାଣ ଶ୍ରେଷ୍ଠ ନୁହଁ? ଆମେ ଯାହା ଆଖିରେ ଦେଖୁଛେ ସେଇଟା ଠିକ୍ ନୁହଁ କି? ଆମେ ଯାହା ଆଖିରେ ଦେଖୁଛେ ମଧ୍ୟ ସେଇଟା ଠିକ୍ ନୁହଁ। କାହିଁକି ନା ଆମର ଚକ୍ଷୁ ଯେଉଁ ରହିଛି ତା'ର ସୀମିତ ଶକ୍ତି ରହିଛି। ଆମେ ଯେତେବେଳେ ଯାଉଛେ ଟ୍ରେନ୍ରେ ଆମେ ଦେଖୁଛେ ପାଖରେ ଯେଉଁ ଗଛ ରହିଛି ସେ ବିପରୀତ ଦିଗରେ ଧାଉଁଛି, କିନ୍ତୁ ସେଇଟା କ'ଣ ଠିକ୍? ଆମର ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି ଆମର ଚାରୋଟି ଦୋଷ ରହିଛି, ବଦ୍ଧ ଜୀବର ଚାରୋଟି ଦୋଷ ରହିଛି। ଗୋଟେ ହେଉଛି ଭୁଲ କରିବ ସିଏ ଭ୍ରମ, ଗୋଟେ ହେଉଛି ପ୍ରମାଦ, ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବା, ଇଏ ହେଉଛି ପ୍ରମାଦ। ସବୁଠାରୁ ବଡ଼ ପ୍ରମାଦ ହେଉଛି ଶତକଡ଼ା 99 ଭାଗ ଲୋକ ନିଜକୁ ଶରୀର ବୋଲି ଭାବନ୍ତି, ସେମାନେ ହେଉଛନ୍ତି ଶରୀର, ଏ ହେଉଛି ସବୁଠାରୁ ବଡ଼ ପ୍ରମାଦ, ଏ ବଦ୍ଧ ଜୀବର ଲକ୍ଷଣ। ଏବଂ ସମସ୍ତଙ୍କର ଠକିବା ମନବୃତ୍ତି ରହିଛି, ବିପରୀତ ଇଚ୍ଛା। ଏବଂ ଆମର ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି, ଇନ୍ଦ୍ରିୟମାନଙ୍କର ସୀମିତ ଶକ୍ତି ରହିଛି, ଅନଲିମିଟେଡ୍ ଶକ୍ତି ନାହିଁ ଆମର ଇନ୍ଦ୍ରିୟମାନଙ୍କର। ତେଣୁ ଏଇସବୁ ଆମର ଦୋଷ ଥିବା ହେତୁ ଆମେ ପ୍ରତ୍ୟକ୍ଷ ପ୍ରମାଣ ଠିକ୍ ନୁହଁ। ମୁଁ ଯେଉଁ କହିଲି ଟ୍ରେନ୍ରେ ଯାଉଛେ ଗଛ ସବୁ ଦେଖାଯାଉଛି ବିପରୀତ ଦିଗରେ ଯିବା ବୋଲି, ତାହେଲେ ସେଇଟା ଠିକ୍ ପ୍ରମାଣ ନୁହଁ। ସେହିଭଳି ଭାବରେ ଇତିହାସକାରମାନେ ମଧ୍ୟ ପ୍ରମାଣ ଦେଇଛନ୍ତି, ତାଙ୍କର ପ୍ରମାଣ ମଧ୍ୟ ପରିବର୍ତ୍ତନ ହେଉଛି। ମହେଞ୍ଜୋଦାର ହରପ୍ପା ସଭ୍ୟତା ବିଷୟରେ କୁହାଯାଏ, କେତେଜଣ ଐତିହାସିକ କହୁଛନ୍ତି ଏତେ ବର୍ଷ ତଳର, ଆଉ କେତେଜଣ କହୁଛନ୍ତି ନା ନା ଆହୁରି ଅଧିକ ବର୍ଷ ତଳର, ଏଇଭଳି ଭାବରେ ଚାଲିଛି ତାଙ୍କର ବାଦ ବିବାଦ ଚାଲିଛି। ତେଣୁ ସେ ପ୍ରମାଣ ମଧ୍ୟ ଶ୍ରେଷ୍ଠ ପ୍ରମାଣ ନୁହଁ। ଆଉ ଗୋଟେ ପ୍ରମାଣ ହେଉଛି ଅନୁମାନ ପ୍ରମାଣ। ଅନୁମାନ ପ୍ରମାଣ କହିଲେ ଗୋଟେ ଲଜିକ୍ରେ ଗୋଟେ ରହିଛି, ନ୍ୟାୟ ରହିଛି ଯେ ଯେଉଁଠି ନିଆଁ ରହିଛି ସେଠି, ଯେଉଁଠି ଧୂଆଁ ରହିଛି ସେଠି ନିଆଁ ରହିଛି, ୱେୟାର ଦେର୍ ଇଜ୍ ସ୍ମୋକ୍ ଦେର୍ ଇଜ୍ ଫାୟାର୍। ଏଇଟା ଗୋଟେ ଗୋଟେ ନ୍ୟାୟ ଲଜିକ୍ ଗୋଟେ, କିନ୍ତୁ ଏଇଟା ମଧ୍ୟ ଠିକ୍ ନୁହଁ। କାହିଁକି ନା ଆପଣଙ୍କର ବ୍ରହ୍ମପୁରରେ ବହୁତ ଜାଗାରେ ପାହାଡ଼ ସବୁ ରହିଛି, ପାହାଡ଼ଟା ଦୂରରୁ ଦେଖାଯିବ ଧୂଆଁଳିଆ, ତା ଅର୍ଥ ନୁହଁ ସେଠି ନିଆଁ ରହିଛି। ତେଣୁ ଏ ଚାରି ପ୍ରମାଣ ରହିଛି, ସମୁଦାୟ ଚାରୋଟି ପ୍ରମାଣ ରହିଛି, ତା ଦେହରୁ ଶ୍ରେଷ୍ଠ ପ୍ରମାଣ ହେଉଛି ଶାସ୍ତ୍ର ପ୍ରମାଣ। ତେଣୁ ଅନ୍ତିମରେ ଭଗବାନ କହିଲେ ଅର୍ଜୁନକୁ, ତସ୍ମାତ୍ ଶାସ୍ତ୍ରଂ ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ। ଆମେ ଶାସ୍ତ୍ରରେ କ'ଣ କୁହାଯାଇଛି ସେହି ଅନୁସାରେ ଯଦି ଆମେ କାର୍ଯ୍ୟ କରିବା ତାହେଲେ ଆମେ ସିଦ୍ଧିପ୍ରାପ୍ତ ହୋଇଯିବା। ଜ୍ଞାତ୍ୱା ଶାସ୍ତ୍ର ବିଧାନୋକ୍ତମ୍ କର୍ମ କର୍ତ୍ତୁମ୍ ୟାରତି। ଆମେ ଜାଣିବାକୁ ପଡ଼ିବ ଶାସ୍ତ୍ରରେ କ'ଣ କୁହାଯାଇଛି, କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ, ପ୍ରବୃତ୍ତିଙ୍କ ନିବୃତ୍ତିଙ୍କ କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ, ଏହିସବୁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସପ୍ତଦଶ ଅଧ୍ୟାୟରେ ଅର୍ଜୁନ ଏହି ପ୍ରଶ୍ନଟି ପଚାରିଲେ, ଯେଉଁମାନେ ଶାସ୍ତ୍ର ବିଧି ଅନୁସରଣ କରୁନାହାନ୍ତି, ଯ ଶାସ୍ତ୍ର ବିଧି ମୁତ୍ସୁର୍ଯ୍ୟ ଯଦନ୍ତେ ଶ୍ରଦ୍ଧାନୁଦା, ଏ ଶ୍ରଦ୍ଧା କଥା ଆସିଲା, ଶ୍ରଦ୍ଧା ତିନି ପ୍ରକାର ଶ୍ରଦ୍ଧା ବିଷୟରେ ଏହି ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଷା ନିଷ୍ଠା ତୁକା କୃଷ୍ଣ ସତ୍ୟମ ଆଉ ରଜସ୍ତମ। ଏ ଭୌତିକ ଜଗତରେ ତିନୋଟି ଗୁଣ ରହିଛି, ସତ୍ୟଗୁଣ ରଜଗୁଣ ତମଗୁଣ। ତେଣୁ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କରୁଛନ୍ତି, ପୂଜା ଇତ୍ୟାଦି କରୁଛନ୍ତି, ତାହେଲେ ସେଇଟା କ'ଣ ବୋଲି କୁହାଯିବ? ସେଇଟା ସାତ୍ୱିକ ଶ୍ରଦ୍ଧା ନା ରାଜସିକ ଶ୍ରଦ୍ଧା ନା ତାମସିକ ଶ୍ରଦ୍ଧା? ଶ୍ରଦ୍ଧା ତାର ଉତ୍ତରରେ ଭଗବାନ କହିବେ ଯେ ତିନି ପ୍ରକାର ଶ୍ରଦ୍ଧା ରହିଛି, ତ୍ରିବିଧା ଭବତି ଶ୍ରଦ୍ଧା ଦେଇନାଂସା ସ୍ୱଭାବ ଯା। ଖାଲି ଯେ ମନୁଷ୍ୟମାନଙ୍କ କଥା କୁହାଯାଉଛି ତା ନୁହଁ, ଯେତେ ଦେଇ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, 84 ଲକ୍ଷ ପ୍ରକାର ଦେହି ଅଛନ୍ତି, ଜଳ ଜୀବ ଅଛନ୍ତି 9 ଲକ୍ଷ ପ୍ରକାର, ତାଙ୍କର ବି ସ୍ୱଭାବ ରହିଛି, ସ୍ଥାବରା ଗଛଲତା ଇତ୍ୟାଦି ତାଙ୍କର ବି ସ୍ୱଭାବ ରହିଛି, ସେମାନେ 20 ଲକ୍ଷ ପ୍ରକାର ଜୀବ ରହିଛନ୍ତି। ଏହିଭଳି ଭାବରେ ମନୁଷ୍ୟମାନେ 4 ଲକ୍ଷ ପ୍ରକାର ରହିଛନ୍ତି, ତାଙ୍କର ମଧ୍ୟ ତିନି ପ୍ରକାର ସ୍ୱଭାବ ରହିଛି, ତ୍ରିବିଧା ଭବତି ଶ୍ରଦ୍ଧା, ତିନି ପ୍ରକାର ଶ୍ରଦ୍ଧା ରହିଛି। ତେଣୁ ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂସା ସ୍ୱଭାବତା, ସାତ୍ୱିକୀ ରାଜସୀ ଶୈବ ତାମସୀ ଚେତିତାଂ ଶୁଣୁ। ଏଇ କାହାର ସାତ୍ୱିକ ଶ୍ରଦ୍ଧା ରହିଛି, କାହାର ରାଜସିକ ଶ୍ରଦ୍ଧା ରହିଛି, କାହାର ତାମସିକ ଶ୍ରଦ୍ଧା ରହିଛି। ତେଣୁ ଯେଉଁମାନଙ୍କର ସାତ୍ୱିକ ଶ୍ରଦ୍ଧା ରହିଛି, ଇଏ ଯେଉଁ ପ୍ରଶ୍ନର ଭଗବାନ ଉତ୍ତର ଦେଉଛନ୍ତି, ଇଏ ଯେଉଁ ଅର୍ଜୁନ ପଚାରୁଛନ୍ତି ସେ ପ୍ରଶ୍ନର ଉତ୍ତର ଦେଇନାହାନ୍ତି, ପରେ ଦେବେ। ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି କରୁଛନ୍ତି, ପୂଜା କରୁଛନ୍ତି, ତାଙ୍କର ଶ୍ରଦ୍ଧା ପ୍ରଥମେ କହିଲେ। ଅର୍ଜୁନ ପ୍ରଶ୍ନ ପଚାରିଲେ ଯେଉଁମାନେ ଶାସ୍ତ୍ରବିଧି ଗ୍ରହଣ କରୁନାହାନ୍ତି ତାଙ୍କର କି ଶ୍ରଦ୍ଧା, ସେଟା ତା ପରେ କହିବେ ଭଗବାନ। ତେଣୁ ଯେଉଁମାନେ ଶାସ୍ତ୍ରବିଧି ଅନୁସାରେ ପୂଜା ପାଠ କରୁଛନ୍ତି ସବୁ, ସେମାନେ ହେଉଛନ୍ତି ତିନି ପ୍ରକାର। ଯଦନ୍ତି ସାତ୍ତ୍ୱିକ ଦେବାନ, ଯେଉଁ ଦେବାଦେବୀମାନେ ପୂଜା କରୁଛନ୍ତି ସେମାନେ ସତ୍ୱଗୁଣର ପ୍ରାଧାନ୍ୟ ଥିବାରୁ ସେମାନେ ଦେବାଦେବୀମାନେ ପୂଜା କରୁଛନ୍ତି। ଯକ୍ଷ ରକ୍ଷାସି ରାଜସା, ଯେଉଁମାନଙ୍କ ରଜଗୁଣର ପ୍ରାଧାନ୍ୟ ରହିଛି ସେମାନେ ଯକ୍ଷ ରାକ୍ଷସମାନଙ୍କୁ ପୂଜା କରନ୍ତି। ଏବଂ ଭୂତ ପ୍ରେତ ଗଣସ୍ଥାନରେ ଯଦନ୍ତି ତାମସାଧନ, ଯେଉଁମାନଙ୍କ ତମ ଗୁଣର ପ୍ରାଧାନ୍ୟ ରହିଛି ସେମାନେ ଭୂତ ପ୍ରେତର ପୂଜା କରୁଛନ୍ତି। ଆପଣ ଗାଁରେ ସବୁ ଥାଇପାରନ୍ତି, ଭୂତ ପ୍ରେତ ସବୁ ଇଏ କରିଥାଇପାରନ୍ତି, ସବୁ ତମ ଗୁଣର ପ୍ରାଧାନ୍ୟ ରହିଛି ତେଣୁ ସେମାନେ ଭୂତ ପ୍ରେତମାନଙ୍କୁ ପୂଜା କରିବେ। ଏହା ପୂର୍ବରୁ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଦେବତାମାନଙ୍କୁ ପୂଜା ଯଦନ୍ତି ସାତ୍ତ୍ୱିକ, ଯେଉଁମାନେ ଦେବାନ ଦେବଦତ୍ତ ଯାଆନ୍ତି, ଯାଆନ୍ତି ଦେବବ୍ରତା ଦେବାନ, ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେ ଦେବଲୋକକୁ ଯିବେ, ଯାଆନ୍ତି ଦେବବ୍ରତା ଦେବାନ। ପିତୃଣ ଯାଆନ୍ତି ପିତୃ, ଯେଉଁମାନେ ପିତୃ ପିତାମାତାଙ୍କୁ ପୂଜା କରୁଛନ୍ତି ସେମାନେ ପିତୃଲୋକକୁ ଯିବେ। ଏବଂ ଯେଉଁମାନେ ଭଗବାନଙ୍କ ପୂଜା କରୁଛନ୍ତି, ଆପଣ ଏଠି ରାଧାକୃଷ୍ଣ ମନ୍ଦିର ଅଛନ୍ତି, ଭଗବାନଙ୍କ ପୂଜା କରୁଛନ୍ତି ଯେଉଁମାନେ ସେମାନେ ଭଗବଦ୍ଧାମକୁ ଯିବେ। ଯାଆନ୍ତି ଦେବବ୍ରତା ଦେବାନ, ପିତୃଣ ଯାଆନ୍ତି ପିତୃବ୍ରତା, ଭୂତାନି ଯାଆନ୍ତି ଭୂତେଜିଆ, ଯେଉଁମାନେ ଭୂତମାନଙ୍କୁ ପୂଜା କରନ୍ତି ସେମାନେ ଭୂତଲୋକକୁ ଯିବେ। ଯାଆନ୍ତି ମର୍ଯ୍ୟାଦିନ ବିମା, ଯେଉଁମାନେ ମୋର ପୂଜା କରନ୍ତି ସେମାନେ ମୋ ଧାମକୁ ଯିବେ। ତେଣୁ ଏଇଭଳି ଭାବରେ ଯେଉଁ ଶ୍ରଦ୍ଧା ରହିଛି, ଇଏ ଯେଉଁମାନେ ଦେବତା ପୂଜା କରନ୍ତୁ ବା ଯକ୍ଷରାକ୍ଷସ ପୂଜା ବା ଭୂତ ପ୍ରେତ ପୂଜା କରନ୍ତୁ, ସେଇଟା ସାତ୍ତ୍ୱିକ, ମାନେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଶାସ୍ତ୍ର ଅନୁସାରେ ସେମାନେ କରୁଛନ୍ତି। କିନ୍ତୁ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରିକିରି, ଶାସ୍ତ୍ରବିଧି ଗ୍ରହଣ ନ କରିକିରି ପୂଜା ପାଠ କରୁଛନ୍ତି, ସବୁ ମନ ଇଚ୍ଛା କରୁଛନ୍ତି, ସେଇଟା ହେଉଛି ଆସୁରିକ ଶ୍ରଦ୍ଧା। ଯେ ଶାସ୍ତ୍ରବିଧି ଭଗବାନ ମଧ୍ୟ ତାର ଉତ୍ତର ସେ କଥା କହିଛନ୍ତି, ତାନ୍ ବିଧି ଅସୁରାନ୍ ନିଶ୍ଚୟାନ, ସେ ନିଶ୍ଚିନ୍ତ ଭାବରେ ଅସୁର ଶ୍ରଦ୍ଧା, ଆସୁରିକ ଶ୍ରଦ୍ଧା, ସେ ଶାସ୍ତ୍ର ଅନୁସାରେ ସେମାନେ କରୁନାହାନ୍ତି, ମନ ଇଚ୍ଛା ସବୁ କରୁଛନ୍ତି। ମନ ଇଚ୍ଛା ଜଣେ ମନୁଷ୍ୟକୁ ଭଗବାନ ପୂଜା କରୁଛନ୍ତି, ଏ ଶାସ୍ତ୍ର ଶାସ୍ତ୍ରରେ ନାହିଁ, ଶାସ୍ତ୍ରରେ କୁହାଯାଏନି। କେମିତି ଜାଣିବା ଜଣେ ଭଗବାନ ବୋଲି, ନା ଭଗବାନ ବୋଲି ସବୁ ଶାସ୍ତ୍ର ପ୍ରମାଣ ରହିଛି। ତେଣୁ ଆମେ ଯଦି କହିବା ନାହିଁ ଇଏ ଭଗବାନ, ହଜାର ଲୋକ କହିଲେଣି ଇଏ ଭଗବାନ ବୋଲି, ଆମେ ତାକୁ ଭଗବାନ ବୋଲି ଭାବିବା, ତାହେଲେ ଇଏ ହେଉଛି ଆସୁରିକ ଶ୍ରଦ୍ଧା। ଏଇଭଳି ଭାବରେ ଆପଣମାନେ ସପ୍ତଦଶ ଅଧ୍ୟାୟରେ ପାଠ କଲେ ଆପଣ ଜାଣିବେ, ଆମେ ଖାଲି ଦିଗ୍ଦର୍ଶନ କରିବୁ, ଆପଣମାନେ ନିଜେ ଆଗେଇବେ। ତେଣୁ ଏଇଭଳି ଭାବରେ ଯେଉଁ କୁହାଯାଇଛି ଶ୍ରଦ୍ଧା, ଆମର ଭକ୍ତିର ସାମର୍ଥ୍ୟର ସିନ୍ଧୁରେ ରୂପ ଗୋସ୍ୱାମୀ ଜଣେ ରହିଛନ୍ତି, ବଡ଼ ମହାନ ବୈଷ୍ଣବ ଆଚାର୍ଯ୍ୟ, ସେ ଶ୍ରଦ୍ଧା ବିଷୟରେ କହିଛନ୍ତି। ଶ୍ରଦ୍ଧା କହିଲେ କିଛି ବିଶ୍ୱାସ ରହିଛି, ସମସ୍ତଙ୍କର କିଛି କିଛି ବିଶ୍ୱାସ ଶ୍ରଦ୍ଧା ରହିଛି, ସେ କିଛି ବିଶ୍ୱାସ ରହିଛି, ସେ ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏଇ ଶ୍ରଦ୍ଧା ସାତ୍ତ୍ୱିକ ହେଉ, ରାଜସିକ ହେଉ ବା ତାମସିକ ହେଉ, କୌଣସି କାରଣରୁ ତାଙ୍କର ଯଦି ସୌଭାଗ୍ୟ ଉଦୟ ହେଇଛି, ତାହେଲେ ସେମାନେ ସାଧୁ ସଙ୍ଗ କରୁଛନ୍ତି। ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ, ଆପଣମାନେ ଆଜି ସାଧୁ ସଙ୍ଗ କରୁଛନ୍ତି। ତେଣୁ ବୁଝିବାକୁ ପଡ଼ିବ ଯେ ଆପଣଙ୍କର ପ୍ରକୃତରେ ଭାଗ୍ୟ ଉଦୟ ହେଇଛି। ବ୍ରହ୍ମାଣ୍ଡ ଭ୍ରମିତେ କ'ଣ ଭାଗ୍ୟବାନ ଯିବ ବୋଲି କୁହାଯାଇଛି, ଚେତନ ଚରିତ୍ରାମୃତରେ କୁହାଯାଇଛି କଥା। ତେଣୁ ଯଦି ଯେଉଁମାନେ ସାଧୁ ସଙ୍ଗ କରୁଛନ୍ତି, ସାଧୁ ସଙ୍ଗ କରୁଛନ୍ତି ବୋଲି କେମିତି ଜାଣିବା, ନା ସେମାନେ ଭଜନ କ୍ରିୟା କରୁ, ଭଗବାନଙ୍କର ଭଜନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନଙ୍କର ଭଜନ ଆମେ କରୁଛୁ, ବିଭିନ୍ନ ପ୍ରକାର ଭଜନ ସବୁ ରହିଛି। ତେଣୁ ଏଇ ଭଜନ କରିବା ଦ୍ୱାରା କ'ଣ ହେବ, ନା ଆମର ଅନର୍ଥ ନିବୃତ୍ତି ହେବ। ଅନର୍ଥ କ'ଣ, ନା ଏଇ ଯେଉଁ କହିଲି ତିନୋଟି ଗୁଣର ପ୍ରଭାବରେ ଆମ ହୃଦୟରେ ଯେଉଁ ମହିଳା ସବୁ ରହିଛି, ସତ୍ୱଗୁଣ ରଜଗୁଣ ତମଗୁଣର ପ୍ରଭାବରେ ଆମେ କାର୍ଯ୍ୟ କରୁଛେ, ତା'ର ପ୍ରଭାବ ପ୍ରତିକ୍ରିୟା ରହିଛି, ତେଣୁ ଇଏ ସବୁ ହେଉଛି ଅନର୍ଥ ବା ମହିଳା, ଯେଉଁଥିପାଇଁ ଆମେ ଭଗବାନଙ୍କୁ ଜାଣିପାରୁନାହିଁ। ତେଣୁ ଏଇ ଯେତେବେଳେ ଭଗବାନଙ୍କର ଭଜନ କରିବା, ସେତେବେଳେ ଆସ୍ତେ ଆସ୍ତେ ଆମେ ଭଗବାନଙ୍କ ବିଷୟରେ ଜାଣିବା, ଏଇ ଭକ୍ତି ମାର୍ଗରେ ଅଗ୍ରସର ହେବା, ଭକ୍ତି ମାର୍ଗରେ ଭକ୍ତି ରାସ୍ତାରେ ଅଗ୍ରସର ହେବା। ତେଣୁ ଏ ରାସ୍ତାରେ ଯେତେବେଳେ ଅଗ୍ରସର ହେବା, ପ୍ରଥମ ପାହାଚ ହେଉଛି ନିଷ୍ଠା, ଆମେ ନିଷ୍ଠାର ସହିତ ସବୁ କାର୍ଯ୍ୟ କରିବା। ନିଷ୍ଠା କେସାଙ୍ଗ ନିଷ୍ଠା ତୁକା କୃଷ୍ଣ, ଏକ ତ ପ୍ରଶ୍ନ ପଚାରିଥିଲେ ଅର୍ଜୁନ ପଚାରିଛନ୍ତି, ତାଙ୍କର ନିଷ୍ଠା କ'ଣ, ଏ ନିଷ୍ଠା ଆସିବ ଯେ ଆମେ ଆଜି ସପ୍ତାହରେ ଗୋଟେ ଦିନ ସନ୍ଧ୍ୟା 7ଟାରେ ପହଞ୍ଚିବା। ଏ ନିଷ୍ଠା, ଏ ନିଷ୍ଠା ଯେଉଁମାନଙ୍କ ହେଲା ସେମାନେ ବୁଝାଇବାକୁ ପଡ଼ିବ, ସେମାନେ ଟିକେ ଉନ୍ନତ ସ୍ତରକୁ ଯାଇଛନ୍ତି। ଯେଉଁମାନେ ହଁ ହେଉଛି ତ ହେଉଛି ଯିବାନି, ତାଙ୍କ ନିଷ୍ଠା ଆସିନାହିଁ। ଏ ନିଷ୍ଠା ହେଉଛି ଭକ୍ତି ମାର୍ଗରେ ପ୍ରଥମ ପାହାଚ ନିଷ୍ଠା। ପୁଣି ଯେତେବେଳେ ଆମେ ଭଜନ କ୍ରିୟା ଚାଲିଛି, ଭଜନ ଭଗବାନ କଥା ଶୁଣୁଛେ, ଭଗବାନ ଭଜନ ଜପ କରୁଛେ, ଏଇସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି ଭକ୍ତିର 9ଟି ଅଙ୍ଗ ରହିଛି, ଏସବୁ କାର୍ଯ୍ୟ କରିବା ଦ୍ୱାରା କ'ଣ ହେଉଛି ନା ଆମେ ଭକ୍ତି ମାର୍ଗରେ ଅଗ୍ରସର ହେଉଛେ। ଭକ୍ତି ମାର୍ଗରେ ଅଗ୍ରସର ହେଲେ ନିଷ୍ଠା ଉପରେ ରୁଚି ଆସିବ। ରୁଚି କହିଲେ ଟେଷ୍ଟ, ମାନେ ରସ, ରସ ଯେଉଁ ରହିଛି ଏ ରସ ଆସ୍ୱାଦନ କରିବା ଆମେ ରୁଚି। ଯେମିତି ଏ ମିଠା, ମିଠାଟାର ଟେଷ୍ଟ ରହିଛି, ରୁଚି ରହିଛି, କିନ୍ତୁ ମିଠାଟା ଯେତେବେଳେ ଆମେ ଆସ୍ୱାଦନ କରୁଛୁ ସମସ୍ତେ ମିଠା ଲାଗୁଛି ନା ନାହିଁ, କିନ୍ତୁ ସମସ୍ତଙ୍କୁ ମିଠା ଲାଗିବନି। ଯେଉଁମାନଙ୍କର କାମଳା ରୋଗ ରହିଛି, ଯେଉଁମାନଙ୍କର ଜଣ୍ଡିସ ରୋଗ ରହିଛି, ସେ ମିଠାଟା ତାଙ୍କୁ କ'ଣ ଲାଗିବ, ପିତା ଲାଗିବ। ସେଇଭଳି ଭାବରେ ଆମେ, ଆମକୁ ଭଗବାନ କଥା ଭଲ ଲାଗୁନାହିଁ, କିନ୍ତୁ ଆସ୍ତେ ଆସ୍ତେ ଯେମିତି ଆୟୁର୍ବେଦିକ ଶାସ୍ତ୍ର, ଆପଣଙ୍କର ଏଠି ଆୟୁର୍ବେଦିକ ରହିଛି କ୍ଲିନିକ, ଆୟୁର୍ବେଦିକ ଭଣ୍ଡାର ରହିଛି, ଆୟୁର୍ବେଦ ଶାସ୍ତ୍ରରେ ଆପଣ ଭଲ ଜାଣିଥିବେ, ଆମଠାରୁ ଡକ୍ଟର ଅଛନ୍ତି ଆପଣ ନା କିଏ ଆପଣ ଅଛନ୍ତି, ଆପଣ ଜାଣିଥିବେ ଭଲ ଭାବରେ ଆମଠାରୁ ଅଧିକା। ତେଣୁ ଆୟୁର୍ବେଦିକ ଶାସ୍ତ୍ରର ଯେଉଁ ରହିଛି ଚିକିତ୍ସା ପ୍ରଣାଳୀ ରହିଛି, ଏ ଜଣ୍ଡିସ ରୋଗକୁ ସେ ଯେଉଁ ଔଷଧ ଦେବେ ତା ଦେହରେ ସେ ଆଖୁ ରସଟାକୁ ମିଶାଇକି ଦେବେ, ଆଖୁ ରସଟା ପି ପାଳନ କରିବେ, ସେ ଆସ୍ତେ ଆସ୍ତେ ସେ ଔଷଧ ଏବଂ ଆଖୁ ରସ ପାଳନ କରିବା ଦ୍ୱାରା ଯେତେବେଳେ ତାଙ୍କର ଜଣ୍ଡିସ ରୋଗ ଭଲ ହେବ ସେତେବେଳେ ସେ ଆଖୁ ରସର ମିଷ୍ଟତା ଅନୁଭବ କରିବେ। ସେଇଭଳି ଭାବରେ ଆମର ଏଇ ଯେଉଁ ଗୁଣର ପ୍ରଭାବରେ ଭଗବାନ ବିଷୟରେ ଆମର ଆଗ୍ରହ ଆସୁନାହିଁ, ଭଗବାନ କଥା ଶୁଣିବାରେ ଆନନ୍ଦ ଆସୁନାହିଁ, କିନ୍ତୁ ଯଦି ସେଇ ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ବଳ ଗୀତା ଯେଉଁ କୁହାଯାଇଛି, ସେଇଭଳି ଭାବରେ ଆମେ ଯଦି ପ୍ରତି କିଛି ଶାସ୍ତ୍ର ଅଧ୍ୟୟନ କରିବା, ଭଗବାନ କଥା ଶ୍ରବଣ କରିବା, ତାହେଲେ ଗୋଟିଏ ସମୟ ଆସିବ ସେତେବେଳେ ଆମେ ଭଗବାନ କଥା ଶୁଣିବାର ଆଗ୍ରହ ଆସିବ, ବହୁତ ଆନନ୍ଦ ଆସିବ, ବହୁତ ଆନନ୍ଦ। ଯେତେ ଶୁଣିଲେ ମଧ୍ୟ ଅର୍ଜୁନ ଭଗବାନ କଥାରେ ଏତେ ଆଗ୍ରହ ରହିଛି, ଭଗବାନଙ୍କ କଥାରେ ଅର୍ଜୁନ କହୁଛନ୍ତି ପ୍ରଭୁ ବିସ୍ତରଣାତ୍ମନ ଯୋଗ ବିଭୂତି ଜନାର୍ଦ୍ଦନ ଭୂୟ କଥା ତୃପ୍ତି ଶୁଣନ୍ତୁ ନାସ୍ତିମି ଅମୃତମ। ଭଗବତ ଗୀତାରେ ଭଗବାନ ତାଙ୍କର ବିଭୂତି ବିଷୟରେ ବହୁତ ସ୍ଥାନରେ ସପ୍ତ ମଧ୍ୟରୁ ଆରମ୍ଭ କରି ତାଙ୍କ ବିଭୂତି ବିଷୟରେ ପାଇଛନ୍ତି, କିନ୍ତୁ ଦଶମ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣଙ୍କ ଏଇ ଯେଉଁ ବିଭୂତି ବିଷୟରେ ଆପଣ କହିଲେ ଆମକୁ ବିସ୍ତାର ଭାବରେ କୁହନ୍ତୁ, ଏ ସଂକ୍ଷେପରେ କହିଲେ ହେବନି, ବିସ୍ତାର ଭାବରେ କୁହନ୍ତୁ ବିସ୍ତରଣାତ୍ମନ ଯୋଗ ବିଭୂତି ଆତ୍ମଯୋଗ ବିଷୟରେ ଏବଂ ବିଭୂତି ବିଷୟରେ ଆପଣ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ଭୂୟ ମୁଁ ଆହୁରି ଶୁଣିବା ପାଇଁ ଚାହୁଁଛି, ଶୁଣନ୍ତୁ ନାସ୍ତିନି ମୋର ଶୁଣିବାରେ ମୋର ତୃପ୍ତି ଆସୁନାହିଁ, ଆହୁରି ଅଧିକରୁ ଅଧିକ ଶୁଣିବା ପାଇଁ ଚାହୁଁଛି। ଭୂୟ କଥାରେ ତୃପ୍ତି ହିଁ ଶୁଣନ୍ତୁ ନାସ୍ତିନି ଅମୃତମ, ଆପଣ ଯେଉଁ କଥା ଅମୃତ କହୁଛନ୍ତି ମୋର ଶୁଣିବାରେ ତୃପ୍ତି ଆସୁନାହିଁ, ଆହୁରି ଅଧିକରୁ ଅଧିକ ଶୁଣିବା ପାଇଁ ଚାହୁଁଛି। ତେଣୁ ଏଇ ଷ୍ଟେଜ୍କୁ ଯେତେବେଳେ ଆମେ ଆସିବା ସେତେବେଳେ ବୁଝିବାକୁ ଆମ ରୁଚି ଆସିଗଲା, ଇଏ ଆଉ ଗୋଟିଏ ଉନ୍ନତ ମାର୍ଗ, ଉନ୍ନତ ପାହାଚ, ରୁଚି ସ୍ତରକୁ ଆସିଲେ ଆମେ, ତେଣୁ ତା ଉପରେ ମଧ୍ୟ ଆହୁରି ରହିଛି ଅନେକ ପଥ ରହିଛି ଯିବା ପାଇଁ। ତା ଉପର ଷ୍ଟେଜ୍ କ'ଣ ନା ଆସକ୍ତି। ବର୍ତ୍ତମାନ ଆମର ଆସକ୍ତି ବିଷୟ ବୁଝିବା, ଆମେ ଚା ପାନରେ ଚା ପାଇବାରେ ପିଇବାରେ ଆସକ୍ତି ରହିଛି, ଚା'ଟା ଛାଡ଼ିପାରୁନେ, ପାନ ବିଡ଼ି ସିଗରେଟ୍ ମଦ ଏସବୁ ବିଭିନ୍ନ ପ୍ରକାର ନିଶା ଯୋଗ ରହିଛି, ତେଣୁ ଆ ପାଇଁ ଆମର ଆସକ୍ତି ରହିଛି, ଆମେ ଛାଡ଼ିପାରୁନେ। ସେହିଭଳି ଭାବରେ ଭଗବାନଙ୍କର କଥା ପ୍ରତି ବା ଭଗବାନଙ୍କ ସେବା ପ୍ରତି ଆସକ୍ତି ଆସିବ, ସେ ଆଉ ଟିକେ ଉନ୍ନତ ସ୍ତରର ଆସକ୍ତି, ଭଗବାନ ପ୍ରତି ଆସକ୍ତି ରହିବ। ଏ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି, ଏ ଆସକ୍ତି ଯେତେବେଳେ ଭଗବାନ ପ୍ରତି ଆମେ ଆସକ୍ତି ପ୍ରାପ୍ତ ହେବା, ଏ ଭୌତିକ ଜଗତ ପ୍ରତି ଆସକ୍ତିକୁ ଆମେ ଛାଡ଼ିଦେବା। ଭଗବତ ଗୀତା ଭଗବାନ କଥା କହୁଛନ୍ତି, ରସବର୍ଜନ ରସପ୍ରିୟ ପରମ ଦୁଷ୍ଟ ନିବର୍ତ୍ତତେ। ଯେଉଁମାନଙ୍କର ଯଦି ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେବେ ତାହେଲେ ସେମାନେ ଏ ଭୌତିକ ଜଗତରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ବହୁତ ସହଜରେ ତ୍ୟାଗ କରିଦେବେ। ଆପଣମାନେ ଜାଣିଥିବେ ପ୍ରଭୁପାଲ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ଆମେରିକାକୁ, ସେ ସମୟରେ ହିପି ମୁଭମେଣ୍ଟ ସବୁ ଚାଲିଥିଲା। ତେଣୁ ଲୋକମାନେ ଯଦିଓ ବହୁତ ଧନୀ ବ୍ୟକ୍ତି ସେମାନେ, କିନ୍ତୁ ରାସ୍ତାରେ ସେମାନେ ଗଡ଼ୁଥିଲେ, ପାରିବାରିକ ଜୀବନ ତାଙ୍କ ନଷ୍ଟ ହୋଇଯାଇଥିଲା, ଏ ଡ୍ରଗ୍ ଆଡ଼ିକ୍ଟ ହୋଇଯାଇଥିଲେ, ନିଶାଦ୍ରବ୍ୟ ସେବନ କରି ରାସ୍ତାରେ ଗଡ଼ୁଥିଲେ। ଆମେରିକା ସରକାରଙ୍କର ବହୁତ ଚିନ୍ତା ହୋଇଗଲା କେମିତି ତାଙ୍କୁ ଇଏ କରିବା, କେମିତି ତାଙ୍କୁ ନିଶାମୁକ୍ତ କରିବା। କୋଟି କୋଟି ଡଲାର ଖର୍ଚ୍ଚ କଲେ ମଧ୍ୟ କରିପାରୁନଥିଲେ। କିନ୍ତୁ ସେହି ସମୟରେ ତାଙ୍କର ଭାଗ୍ୟକୁ ପ୍ରଭୁପାଦ ଯାଇ ପହଞ୍ଚିଲେ। ଯେମିତି ଆମେ କହିବା ଆପଣମାନଙ୍କ ଭାଗ୍ୟକୁ ଶ୍ୟାମକୃପା ପ୍ରଭୁ ଏଠି ଆସିଛନ୍ତି, ଆପଣ ଭଗବାନ କଥା କହିବେ। ତେଣୁ ସେହିଭଳି ଭାବରେ ସେମାନେ ଯେତେବେଳେ ପ୍ରଭୁପାଦ ମହାରାଜଙ୍କ ସହିତ ଯୋଗ ଦେଲେ, ସେତେବେଳେ ବହୁତ ସହଜରେ ସବୁ ତ୍ୟାଗ କରିଦେଲେ। କାହିଁକି ନା, ଏ ଭକ୍ତି ହେଉଛି ଏହିଭଳି ଭାବରେ ଭାଗବତ ବର୍ଣ୍ଣନା କରାଯାଇଛି, ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ। ଯେଉଁମାନେ ଭକ୍ତି କରୁଛନ୍ତି, ତିନୋଟି ଜିନିଷ ଏକ ସମୟରେ ତାଙ୍କର ହେଉଛି। କ'ଣ କ'ଣ ନା, ଭଗବାନଙ୍କୁ ଭଲ ପାଇବାଟା ହେଉଛି ଭକ୍ତି, ଏବଂ ଭଗବତ ଅନୁଭୂତି ମଧ୍ୟ ଲାଭ ହେଉଛି, ଏବଂ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି ସେ ଆସକ୍ତିରୁ ସେମାନେ ମୁକ୍ତ ହେବେ। ତିନୋଟି ଯାକ ଏକ ସମୟରେ ହେବ। ଯେଭଳି ଉଦାହରଣ ଦିଆଯାଇଛି, ପ୍ରପଦ୍ୟ ମହାନସ ଯଥାସ୍ମତ ସ୍ୟୁ ତୁଷ୍ଟି ପୁଷ୍ଟି କ୍ଷୁଦପାୟ ଅନୁଘାସମ। ଆପଣ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି, ତିନୋଟି ଜିନିଷ ଏକ ସମୟରେ ହେଉଛି। କ'ଣ କ'ଣ? ଖାଦ୍ୟର ଟେଷ୍ଟ ତୁଷ୍ଟି ପାଇଲେ, ପୁଷ୍ଟି ଆମ ଶରୀର ପୁଷ୍ଟି ହେବ, ଆମେ ଯେଉଁ କ୍ଷୁଧା ରହିଛି କ୍ଷୁଧା ମଧ୍ୟ ନିବାରଣ ହେବ। ତିନୋଟି ଜିନିଷ ଏକ ସମୟରେ ହେବ। ଯେତେ ଗୁଣ୍ଡା ନେଉଛନ୍ତି ମାନେ ସେତିକି ତିନୋଟି ଜିନିଷ ଏକ ସମୟରେ ହେଉଛି। ସେହିଭଳି ଭାବରେ ଆମେ ଯେତେବେଳେ ଭଗବାନଙ୍କ ପ୍ରତି ଆସକ୍ତି ଆସିବ, ଏହି ସ୍ତରକୁ ଆସିବା, ଆଉ ଏଇ ଭୌତିକ ଜଗତ ପ୍ରତି ଆମେ ଆସକ୍ତି ରହିବ ନାହିଁ। ଦୃଢ଼ ଛୁତ୍ୱା ଏଇ ଭୌତିକ ଜଗତକୁ, ଦୁଃଖ ବୃକ୍ଷକୁ ଆମେ ଖୁବ୍ ସହଜରେ ଚିହ୍ନ କରିପାରିବା। ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅସଙ୍ଗ ଶାସ୍ତ୍ରୀଣ ଦୃଢ଼ ଛୁତ୍ୱା, ଭଗବାନଙ୍କ ପ୍ରତି ଯେତେ ଆସକ୍ତି ଆସିବ, ଆମର ଏ ଭୌତିକ ଜଗତ ପ୍ରତି ଆସକ୍ତି ରହିବ ନାହିଁ। ଭୌତିକ ଜଗତରୁ ଉର୍ଦ୍ଧକୁ ଯିବା ପାଇଁ, ଭଗବାନଙ୍କ ଧାମକୁ ଯିବା ପାଇଁ ଆମେ ଯୋଗ୍ୟ ହୋଇଯିବା। ତେଣୁ ଏହିଭଳି ଭାବରେ ଆସକ୍ତି ସ୍ତରକୁ ଯେତେବେଳେ ଯିବା, ସେଠି ଯେତେବେଳେ ଭଗବାନଙ୍କ ଭଜନ ଚାଲୁ ରହିବ, ସେତେବେଳେ ଆହୁରି ଗୋଟିଏ ଉନ୍ନତ ସ୍ତରକୁ ଯିବା। ସେ ସ୍ତର ହେଉଛି ଭାବ ସ୍ତର। ଭାବ ଭାବ କହିଲେ ଆମର ଯେମିତି ଭୌତିକ ଜଗତରେ ବିଭିନ୍ନ ଭାବ ରହିଛି, ବିଭିନ୍ନ ସମ୍ବନ୍ଧ ରହିଛି, ପିତା ପୁତ୍ର ସମ୍ବନ୍ଧ ରହିଛି, ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ରହିଛି, ଏଇଭଳି ଭାବରେ ବିଭିନ୍ନ ସମ୍ବନ୍ଧ ରହିଛି। ସେଭଳି ଭାବରେ ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି, ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। କାହିଁକି ନା, ଆମେ ହେଉଛେ ଭଗବାନଙ୍କର ଅଂଶ। ମମି ବାଂଶ ଜୀବ ଲୋକେ ଜୀବଭୂତ ସନାତନ, ଆମେ ଭଗବାନଙ୍କର ଅଂଶ। ତେଣୁ ଯେମିତି ଆମର ହାତ ଆମ ଶରୀରର ଗୋଟେ ଅଙ୍ଗ, ଏ ହାତ ଦ୍ୱାରା ଆମେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରୁଛେ, ଗୋଡ଼ ଦ୍ୱାରା ଆମେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରୁଛେ, ହାତ ଗୋଡ଼ ଏମାନେ ସବୁ ଆମର ଶରୀର ପାଇଁ କାର୍ଯ୍ୟ କରୁଛନ୍ତି। ସେହିଭଳି ଭାବରେ ଆମେ ଭଗବାନଙ୍କର ଅଂଶ, ଆମର ମଧ୍ୟ ଭଗବାନଙ୍କର ସେବା କରିବାର ରହିଛି, କର୍ତ୍ତବ୍ୟ ରହିଛି ଆମର। ଇଏ ହେଉଛି ଧର୍ମ, ପ୍ରକୃତ ଜୀବର ଧର୍ମ ହେଉଛି ସେଇଟା। ଜୀବର ଧର୍ମ, ଜୀବେର ସ୍ୱରୂପ ହାଏ କୃଷ୍ଣର ନିତ୍ୟ ଦାସ। ଆମେ ହେଉଛେ କୃଷ୍ଣଙ୍କର ଦାସ, କିନ୍ତୁ ଆମେ ସେଇଟା ଭୁଲି ଯାଇଛେ। ଆମେ ଏ ମାୟାର ଦାସ ହେଇକି କାର୍ଯ୍ୟ କରୁଛେ, ଭୌତିକ କାର୍ଯ୍ୟରେ ଲିପ୍ତ ରହିଛେ। ଭଗବାନ ଆମ ସହିତ ପ୍ରକୃତ ସମ୍ବନ୍ଧ ଯେଉଁ ରହିଛି ଭଗବାନଙ୍କର ସହିତ, ସେ ସମ୍ବନ୍ଧଟି ଆମେ ଭୁଲି ଯାଇଛେ। ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ, ଭଗବାନ ତ ଜାଣିନେ, ଆଉ ତାଙ୍କ ସହିତ ସମ୍ବନ୍ଧ କଥା କ'ଣ କହିବା। କିନ୍ତୁ ଯେତେବେଳେ ଆସକ୍ତି ଆସିଯିବ ଭଗବାନଙ୍କ ପ୍ରତି, ସେତେବେଳେ ଆମର ସମ୍ବନ୍ଧ ଜ୍ଞାନ ଆସିବ। ବେଦରେ ଏହି ତିନୋଟି ତତ୍ତ୍ୱ ରହିଛି, ସମଗ୍ର ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, କିନ୍ତୁ ତାକୁ ଯଦି ତିନୋଟି ତତ୍ତ୍ୱରେ ପ୍ରକାଶ କରାଯିବ, ସେ ତିନୋଟି ତତ୍ତ୍ୱ ହେଉଛି କ'ଣ ନା, ସମ୍ବନ୍ଧ, ଅବିଧେୟ ଏବଂ ପ୍ରୟୋଜନ। ଆପଣ ଦେଖୁଛନ୍ତି ରାଧାକୃଷ୍ଣ ମନ୍ଦିର ରହିଛନ୍ତି, କୃଷ୍ଣ ରହିଛନ୍ତି, ତିନି ସ୍ଥାନରେ ସେ ବକ୍ର, ତାର ଅର୍ଥ ହେଉଛି କ'ଣ ନା, ଏଇ ତିନୋଟି ତତ୍ତ୍ୱ ରହିଛି, ତାକୁ ବୁଝିବାକୁ ପଡ଼ିବ। ସମ୍ବନ୍ଧ, ଅବିଧେୟ, ପ୍ରୟୋଜନ, ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ଏଇ ଭାବସ୍ତରକୁ ଆସିଲେ ଆମେ ସେଇଟା ଜାଣିବା ଭଗବାନଙ୍କ ସହିତ କି ସମ୍ବନ୍ଧ ରହିଛି। ଏବଂ ଏ ସମ୍ବନ୍ଧ ଯେଉଁ ରହିଛି, ଏଇଟା ସମ୍ବନ୍ଧର ଆଦାନ ପ୍ରଦାନ କେମିତି ହେବ, ସେ ହେଉଛି ଅବିଧେୟ, ସେ ହେଉଛି ପ୍ରୋସେସ୍ ବା ମାର୍ଗ, ସେ ହେଉଛି ଭକ୍ତି। ଏବଂ ଏଇଭଳି ଭାବରେ ସମ୍ବନ୍ଧିତ ହେଇ ଭଗବାନଙ୍କ ସହିତ ସେବାରେ ନିଯୁକ୍ତ ହେଲେ ଆମେ ଅନ୍ତିମ ଫଳ କ'ଣ ରହିଛି ତା'ର ନା ପ୍ରେମ, ପ୍ରୟୋଜନ ହେଉଛି ପ୍ରେମ, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଏଇ ତିନୋଟି ତତ୍ତ୍ୱ ରହିଛି ବେଦରେ, ସବୁ ଏ ଶାସ୍ତ୍ରରେ ମାନେ ଏଇ ତିନୋଟି ତତ୍ତ୍ୱ ରହିଛି। ତେଣୁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧ ଜ୍ଞାନ ଆମର ଆସିବ। ତେଣୁ ଏଇ ସମ୍ବନ୍ଧ ଜ୍ଞାନ ଆସିଲେ ବୁଝିବାକୁ ପଡ଼ିବ ଆମ ଜୀବନ ସାର୍ଥକ ହୋଇଗଲା। ଆମେ ଗୋଟେ କଥା କହି ଆମ କଥା ବିଶ୍ରାମ ଦେବା। ତେଣୁ ଏଇଭଳି ଭାବରେ ଜଣେ ଥିଲେ ଦାକ୍ଷିଣାତ୍ୟରେ ବିଦ୍ୟାନଗରୀ, ବିଦ୍ୟାନଗରର ଦୁଇ ଜଣ ବ୍ରାହ୍ମଣ ଯାଇଥିଲେ ବୃନ୍ଦାବନକୁ, ବୃନ୍ଦାବନ ପରିକ୍ରମା କରୁଥିଲେ, ଜଣେ ବୃଦ୍ଧ ବ୍ରାହ୍ମଣ ଆଉ ଜଣେ ଯୁବକ ବ୍ରାହ୍ମଣ। ତେଣୁ ବୃନ୍ଦାବନ କରୁଥିବା ସମୟରେ ସେ ବୃଦ୍ଧ ବ୍ରାହ୍ମଣଙ୍କୁ ସେ ଯୁବକ ବ୍ରାହ୍ମଣ ବହୁତ ସାହାଯ୍ୟ କରୁଥିଲେ। ବୃଦ୍ଧ ବ୍ରାହ୍ମଣଟି ଚାଲିପାରୁନାହାନ୍ତି, ତାଙ୍କୁ ସାହାଯ୍ୟ କରୁଛନ୍ତି, ତାଙ୍କର କୋଡ଼ ବସାଘୁଷି କରିଦେଉଛନ୍ତି। ଏଭଳି ଭାବରେ ସାହାଯ୍ୟ କରି ସେ ବୃନ୍ଦାବନ ପରିକ୍ରମା କଲେ। ଷୋଳ ବର୍ଷ ବୃନ୍ଦାବନ ନା କେତେ ରହିଛି ଯେଉଁ, ତେଣୁ 84 ବର୍ଷ ବ୍ରଜମଣ୍ଡଳ, କିନ୍ତୁ ବୃନ୍ଦାବନ ହେଉଛି 16 ବର୍ଷ। ତେଣୁ ଏଇ ଯେଉଁ ରହିଛି, ଏଇଭଳି ଭାବରେ ତାଙ୍କୁ ସବୁ ସାହାଯ୍ୟ କଲେ, ସେବା କଲେ। ସେବା କରିବା ଦ୍ୱାରା ସେ ବୃଦ୍ଧ ବ୍ରାହ୍ମଣ ଜଣକ ବହୁତ ଖୁସି ହୋଇଗଲେ। ତେଣୁ ସେ କହିଲେ, ହେ ପୁତ୍ର, ମୁଁ ତୁମକୁ ମୋର କନ୍ୟାକୁ ପ୍ରଦାନ କରିବି, ମୋର କନ୍ୟାକୁ ତୁମ ସହିତ ବିବାହ କରିବି। ବହୁତ ଖୁସି ହୋଇଗଲେ ତାଙ୍କ ଉପରେ। କିନ୍ତୁ ଏ ଯୁବକ ବ୍ରାହ୍ମଣ ଜଣକ ସେ ଟିକିଏ ନୀଚ ସ୍ତରର ହଳୁଆ ବ୍ରାହ୍ମଣ, ଇଏ ଶାସନୀ ବ୍ରାହ୍ମଣ, ଇଏ ମଧ୍ୟ ବହୁତ ଧନୀ ବ୍ରାହ୍ମଣ, ଇଏ ବହୁତ ଗରିବ ବ୍ରାହ୍ମଣ। ତେଣୁ ସେ କହିଲେ ଯେ ଆପଣ ସିନା ଏଠି କହୁଛନ୍ତି, କିନ୍ତୁ ମୁଁ ଯେଉଁ ସେବା କଲି, ମୋର ଏଇଟା କର୍ତ୍ତବ୍ୟ ହିସାବରେ ମୁଁ କରିଛି, ତେଣୁ ଆପଣ କିଛି ଚିନ୍ତା କରିବା ଦରକାର ନାହିଁ ସେଥିପାଇଁ। କାହିଁକିନା ଆପଣ ଯେଉଁ କହୁଛନ୍ତି ଆପଣଙ୍କର କନ୍ୟାଙ୍କୁ ଦେବେ ବୋଲି, ଆପଣ ଘରେ ବିରୋଧ କରିବେ, ଆପଣଙ୍କ ସ୍ତ୍ରୀ ବିରୋଧ କରିବ, ଆପଣଙ୍କ ପୁତ୍ର ବିରୋଧ କରିବ, କାରଣ ମୁଁ ଉପଯୁକ୍ତ ନୁହଁ ଆପଣଙ୍କର କନ୍ୟାର ସ୍ୱାମୀ ହେବା ପାଇଁ। ସିଏ କହିବେ, ବୃଦ୍ଧ ବ୍ରାହ୍ମଣ ଜଣ କହିଲେ, ଏ ମୁଁ ମୋର କନ୍ୟାକୁ ଦେବି, ସେଥିରେ କ'ଣ ଅସୁବିଧା, କିଏ ଅବଜେକ୍ସନ୍ କରିବ। ତେଣୁ ଏ ଯୁବକ ବ୍ରାହ୍ମଣ କହିଲେ, ଯେତେବେଳେ ଆପଣ ଜାଣିଥିବେ ଶାସ୍ତ୍ର ପଢ଼ୁଛନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭୀଷ୍ମକ ତାଙ୍କର କନ୍ୟା ରୁକ୍ମିଣୀକୁ ଚାହୁଁଥିଲେ, ରୁକ୍ମିଣୀ ଚାହୁଁଥିଲେ କୃଷ୍ଣଙ୍କୁ ବିବାହ କରିବା ପାଇଁ, ଏବଂ ତାଙ୍କର ପିତା ମଧ୍ୟ ସେଥିରେ ରାଜି ହୋଇଥିଲେ, କିନ୍ତୁ ତାଙ୍କର ଭାଇ ରୁକ୍ମିଣୀ ସେ ସେଥିରେ ବାଧା ଦେଇଥିଲେ, ଭଗବାନଙ୍କୁ ବିବାହ ଦେବା ପାଇଁ ଚାହୁଁନଥିଲେ, ଶିଶୁପାଳକୁ ବିବାହ ଦେବା ପାଇଁ ଚାହୁଁଥିଲେ, ସେଥିପାଇଁ ବହୁତ ଘଟଣା ହୋଇଯାଇଛି। ତେଣୁ ଆପଣ ସେଇଟା ଭଗବାନ ପାଖରେ ଏଇସବୁ କୁହନ୍ତୁ ନାହିଁ, ସେଠି ଗୋପାଳ ଥିଲେ, ସେଠି ଆପଣ ଯେମିତି ରାଧାକୃଷ୍ଣ ମନ୍ଦିର ରହିଛନ୍ତି, ସେଠି ଗୋପାଳ ମନ୍ଦିରରେ ଏଇସବୁ କଥା ହେଉଥିଲା। ଆଉ ସେ କହିଲେ, ମୁଁ ତ ବିବାହ ଦେବି, ମୁଁ ସାକ୍ଷୀ ଗୋପାଳଙ୍କ ସାମ୍ନାରେ ସାକ୍ଷୀ କରୁଛି, ଗୋପାଳଙ୍କ ସାମ୍ନାରେ ମୁଁ ପ୍ରତିଜ୍ଞା କରୁଛି। ତେଣୁ ସାନ ବିପ୍ର କହିଲେ, ତାହେଲେ ଠିକ୍ ଅଛି, ଯଦି ବିବାହ ଦେବା ପାଇଁ ଚାହୁଁଛନ୍ତି, ଏ ଗୋପାଳ ରହିଲେ ସାକ୍ଷୀ, ତାଙ୍କ ନାଁ ସହିତ ସାକ୍ଷୀ ଗୋପାଳ ହୋଇନଥିଲା, ଗୋପାଳ ଖାଲି ଥିଲା, ତେଣୁ ଠିକ୍ ଅଛି, ସମସ୍ତେ ରାଜି ହେଲେ। ତାପରେ ଯେତେବେଳେ ଫେରିଲେ ବିଦ୍ୟାନଗରକୁ, ବିଦ୍ୟାନଗରରେ ଏଇ ଯେଉଁ ରହିଛି, ଯେତେବେଳେ ଆସିଲେ ସେ ବ୍ରାହ୍ମଣ ଜଣଙ୍କ ଏଇ କଥାଟି କହିଦେଲେ, କିନ୍ତୁ ତାଙ୍କର ସ୍ତ୍ରୀ ଏବଂ ପୁତ୍ର ଏମାନେ ସବୁ ଅଭକ୍ତ ଥିଲେ, ନାସ୍ତିକ ବ୍ୟକ୍ତି ଥିଲେ, ତେଣୁ ସେମାନେ କହିଲେ, ତମେ କାହିଁକି ସେ କଥା ଚିନ୍ତା କରୁଛ, ଏଇ ଯେଉଁ ଏ ଦରିଦ୍ର ବ୍ରାହ୍ମଣଟାକୁ ଆମେ ଦେବା, ଆମ କନ୍ୟାଙ୍କୁ ଦେବା, ପ୍ରଦାନ କରିବା, ନା ମୁଁ ପ୍ରତିଜ୍ଞା କରିଦେଇଛି, ଶପଥ କରିଦେଇଛି ଗୋପାଳଙ୍କ ସାମ୍ନାରେ, ନା କାହିଁକି ଚିନ୍ତା କରୁଛ, ଏତେ ପାଷାଣ ମୂର୍ତ୍ତି, ସିଏ କ'ଣ ସାକ୍ଷୀ ଦେବେ, ସିଏ କ'ଣ କଥା ତାଙ୍କ ପାଇଁ ସେ ବୁଝୁଛନ୍ତି ନା କ'ଣ, ସେ କାଠର ମୂର୍ତ୍ତି, ପାଷାଣର ମୂର୍ତ୍ତି, ସିଏ କ'ଣ ଭଗବାନ ସତରେ, ଏଇଭଳି ଭାବରେ ସେମାନେ କହିବେ। କିନ୍ତୁ ଏଇ ଯେଉଁ ଯୁବକ ବ୍ରାହ୍ମଣ ଜଣଙ୍କ, ସେ ସେହି ସ୍ତରକୁ ଯାଇଥିଲେ, ଭାବସ୍ତରକୁ ଯାଇଥିଲେ, ମୁଁ ଏଇ ସେଇ ସେଥିପାଇଁ ଉଦାହରଣ ଦେଉଛି, ସେ ଭାବସ୍ତର ଆମେ ଯେମିତି କଥା ହେଉଛେ, ସେଇଭଳି ଭାବରେ ସେ ଭଗବାନ ସହିତ କଥା ହୁଅନ୍ତି, କାରଣ ସେ ସେହି ସ୍ତରକୁ ଯାଇଥିଲେ। ତେଣୁ ଯେତେବେଳେ ଦେଖିଲେ ଯୁବକ ବ୍ରାହ୍ମଣ ଜଣଙ୍କ, ଯେ ବୃଦ୍ଧ ବ୍ରାହ୍ମଣ ତାଙ୍କର କନ୍ୟାକୁ ଦେଉନାହାନ୍ତି, କିନ୍ତୁ ଭଗବାନ ପାଖରେ ଶପଥ କରିଛନ୍ତି, ତାଙ୍କର କଥା ଅନ୍ୟଥା ହୋଇଯିବ, ଭଗବାନ ପ୍ରତି ଦ୍ରୋହୀ ହୋଇଯିବେ, ସେଥିପାଇଁ ସେ ଗଲେ ତାଙ୍କ ଘରକୁ। କିନ୍ତୁ ତାଙ୍କ ଘରକୁ ତାଙ୍କର ପୁଅ ଯେତେବେଳେ ଦେଖିଲେ, ବୃଦ୍ଧ ବ୍ରାହ୍ମଣ ପୁତ୍ର, ଯେତେବେଳେ ସେ ଯୁବକ ବ୍ରାହ୍ମଣ ଆସୁଛି, ତାକୁ ଗୋଡ଼େଇଲେ ପାଳିବା ପାଇଁ। ତେଣୁ ସିଏ ପଞ୍ଚାୟତ ରଖିଲା, ପଞ୍ଚାୟତ ରଖି କଥା କହିଲା। ତେଣୁ ଏ ଯୁବକ ବୃଦ୍ଧ ବ୍ରାହ୍ମଣର ପୁଅ କହିଲେ, ଯେ ଯଦି ପଞ୍ଚାୟତରେ ଯଦି ପଚାରିବେ,
ତୁମେ କହିବ କ'ଣ ହେଇଥିଲା ମୋର ମନେ ନାହିଁ, ମୁଁ ବୃଦ୍ଧ ବ୍ୟକ୍ତି, ମୁଁ ଭୁଲି ଯାଇଛି, ଖାଲି ଏତିକି କହିଥିଲା ଆଉ ସବୁ କଥା ମୁଁ ସମ୍ଭାଳିବି। ଯେମିତି କୋର୍ଟରେ କେସ୍ ଚାଲିଛି, ଓକିଲମାନେ ବହୁତ ପ୍ରକାର ଜାଲିଆତି କରୁଛନ୍ତି। ତେଣୁ ପଞ୍ଚାୟତ ଯେତେବେଳେ ବସିଲା ସେତେବେଳେ ସେ ବୃଦ୍ଧ ବ୍ରାହ୍ମଣ ଜଣ ସେୟା କହିଲେ। ତେଣୁ ଯୁବକ ବ୍ରାହ୍ମଣ କହିଲେ, ଏ ସାକ୍ଷୀ ଅଛନ୍ତି, ଗୋପାଳ ରହିଛନ୍ତି ବୃନ୍ଦାବନରେ, ନା ସେ ଗୋପାଳ କ'ଣ ସାକ୍ଷୀ ଦେଇପାରିବେ, ନା କାହିଁକି ଦେଇପାରିବେନି, ସାକ୍ଷୀ ଦେବେ ନା? ଠିକ୍ ଅଛି, ତାହେଲେ ଯଦି ସେ ସାକ୍ଷୀ ଦେବେ ତାହେଲେ ତୁମକୁ ସେ କନ୍ୟା ବିଧାନ ପ୍ରଦାନ କରାଯିବ, ଏଇଭଳି ଭାବରେ କହିଲେ। ପୁଣି ସେ ଯୁବକ ବ୍ରାହ୍ମଣ ଜଣଙ୍କ ଆସିଲେ ବିଦ୍ୟାନଗର, ସେତେବେଳେ ଟ୍ରେନ୍ ନଥିଲା, ଚାଲି ଚାଲି ଯାଉଥିଲେ। ତେଣୁ ସେ ପୁଣି ଗଲେ, ଯାଇ ପହଞ୍ଚିଲେ ଭଗବାନ ପାଖରେ ପହଞ୍ଚିଲେ, ଏବଂ ଭଗବାନ କହିଲେ, ପ୍ରଭୁ ଆପଣ ଚାଲନ୍ତୁ ବର୍ତ୍ତମାନ ସାକ୍ଷୀ ଦେବେ, ଆପଣ ସାକ୍ଷୀ ରହିଥିଲେ ବର୍ତ୍ତମାନ ସାକ୍ଷୀ ଦେବା ପାଇଁ ଚାଲନ୍ତୁ। ତେଣୁ ସିଏ କହୁଛନ୍ତି, ଭଗବାନ କହୁଛନ୍ତି ଯେ ପ୍ରତିମା କ'ଣ ଚାଲିପାରିବ? ପ୍ରତିମା ଗୋଟେ ପ୍ରତିମା, ଗୋଟେ ମୂର୍ତ୍ତି, ମୁଁ କ'ଣ ଚାଲିପାରିବି? ପଥର ମୂର୍ତ୍ତି ମୁଁ କ'ଣ ଚାଲିପାରିବି? ତେଣୁ ସେ ବ୍ରାହ୍ମଣ କହୁଛନ୍ତି, ତୁମେ ଯଦି ପ୍ରତିମା ଯଦି ଚାଲିପାରିବ ନାହିଁ, କେମିତି କଥା କହୁଛ? ଭଗବାନ କଥାକୁ ସେ ଶୁଣୁଛନ୍ତି। ତେଣୁ ସେ କହୁଛନ୍ତି, ପ୍ରତିମା ନହେଁ ତୁମି ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମି ଅକାର୍ଯ୍ୟକରଣ। ତୁମେ କେବଳ ପ୍ରତିମା ନୁହଁ, ତୁମ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ଆପଣ ସ୍ୱୟଂ ଭଗବାନ ବ୍ରଜର ନନ୍ଦରାଜଙ୍କର ପୁତ୍ର ଆପଣ ବ୍ରଜର ନନ୍ଦନ। ତେଣୁ ଏଇ ଯେଉଁ ବିପ୍ରର ଯେଉଁ ଭକ୍ତିରେ ସନ୍ତୁଷ୍ଟ ହେଇ ଭଗବାନ କହିଲେ, ଠିକ୍ ଅଛି ମୁଁ ଯିବି। କିନ୍ତୁ ଗୋଟେ କଣ୍ଡିସନ୍ କରିଥିଲେ। କଣ୍ଡିସନ୍ କ'ଣ କରିଥିଲେ ନା, ମୁଁ ଯେଉଁ ଯିବି ତୁମେ ପଛକୁ ଅନିଚ୍ଛା କରିବ ନାହିଁ, ପଛକୁ ଲକ୍ଷ୍ୟ କଲେ ମୁଁ ସେଇଠି ରହିଯିବି, ଏବଂ ପ୍ରତିଦିନ ମୋତେ କେତେ ସେର ଲେଖା ଚାଉଳ ଦେବ, ରୋଷେଇ କରି ଖାଇବି ଦେବ, ଭୋଗ ଲଗେଇ ମୋତେ କେତେ ସେର, ମୋର ଏଗ୍ଜାକ୍ଟ ମନେ ପଡ଼ୁନି। ତେଣୁ ସେଥିରେ ଏ ବ୍ରାହ୍ମଣ ଜଣ ରାଜି ହେଲେ। ବ୍ରାହ୍ମଣ କହିଲେ, ମୁଁ ଯଦି ପଛକୁ ଲକ୍ଷ୍ୟ କରିବି ନାହିଁ, କେମିତି ଜାଣିବି ଆପଣ ଆସୁଛନ୍ତି ବୋଲି? ମୋ ପାଦର ନୁପୁର ଋଣଝୁଣ ଶବ୍ଦ ଶୁଣିବ ତୁମେ। ତେଣୁ ଏହିଭଳି ଭାବରେ ସେ ଆସିଲେ। ଯେଉଁ ବିଦ୍ୟାନଗରୀ ପଡ଼ିଲା, ବିଦ୍ୟାନଗରୀ ଯେଉଁ ନଦୀ ରହିଛି, ନଦୀର ବାଲିରେ ଭଗବାନ ଯେତେବେଳେ ଯାଉଛନ୍ତି, ବାଲିର ଇଏରେ ବାଲି ଦ୍ୱାରା ତାଙ୍କ ଋଣଝୁଣ ଶବ୍ଦ ବନ୍ଦ ହୋଇଗଲା। ତେଣୁ ସେ ବ୍ରାହ୍ମଣ ଯଦି ପଛକୁ ଦେଖିଦେଲେ, ସାକ୍ଷାତ ଗୋପାଳ ମଧ୍ୟ ଠିଆ ହୋଇଛନ୍ତି, ଯିଏକି ବର୍ତ୍ତମାନ ସାକ୍ଷୀ ଗୋପାଳ ଯାହାକୁ ଦେଖୁଛନ୍ତି, ସେଇ ସିଏ ହେଉଛନ୍ତି, ସିଏ ଆସିଥିଲେ, ତେଣୁ ଠିଆ ହୋଇଛନ୍ତି। ତେଣୁ ସେ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ତାପରେ ଗ୍ରାମବାସୀମାନଙ୍କୁ ଡାକିଲେ, ଗ୍ରାମବାସୀମାନେ ଆସି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଜୟ ସାକ୍ଷୀ ଗୋପାଳ କି ଭଗବାନ ଆସିଛନ୍ତି। ତେଣୁ ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲା। ତେଣୁ ତାପରେ ଜଣେ ରାଜା ଧନୀ ବ୍ୟକ୍ତି ତାଙ୍କ ପାଇଁ ଗୋଟେ ମନ୍ଦିର ନିର୍ମାଣ କରିଥିଲେ। ତାପରେ ଯେତେବେଳେ ଆମର ଓଡ଼ିଶାର ରାଜା ଯାଇଥିଲେ ସେ ଦାକ୍ଷିଣାତ୍ୟ ବିଜୟ କରିବା ପାଇଁ, ସେ ସମୟରେ ସେ ବିଗ୍ରହକୁ ଆଣିଥିଲେ, ଆଣିକି ପୁରୀ ମନ୍ଦିରରେ ରଖିଥିଲେ, ଜଗନ୍ନାଥ ମନ୍ଦିରରେ ରଖିଥିଲେ। ଜଗନ୍ନାଥ ମନ୍ଦିରରେ ଯେତେବେଳେ ରଖିଲେ, ସେ ଜଗନ୍ନାଥ ଏବଂ କୃଷ୍ଣଙ୍କର ବିବାଦ ଆରମ୍ଭ ହୋଇଗଲା। ଜଗନ୍ନାଥ 60 କୋଟି ଖାଦ୍ୟ ଗ୍ରହଣ କରୁଛନ୍ତି, ତେଣୁ ଭଗବାନ କୃଷ୍ଣ ମଧ୍ୟ ଚୋରର ଏକ୍ସପର୍ଟ, ସେ ବ୍ରଜ ପ୍ରସିଦ୍ଧ ନବନୀତ ଚୋର, ତେଣୁ ତାଙ୍କ ପାଖକୁ ଯେଉଁ ଖାଦ୍ୟ ଯାଏ ସେ ସବୁ ଚୋରି କରି ନେଇଯାଆନ୍ତି। ତେଣୁ ଏହିଭଳି ଭାବରେ ତାଙ୍କର ପ୍ରେମ କଳହ ଆରମ୍ଭ ହେଲା। ତେଣୁ ଜଗନ୍ନାଥ ସ୍ୱପ୍ନରେ କହିଲେ ରାଜାଙ୍କୁ, ତୁମେ ଆକୁ ଶୀଘ୍ର ବିଦାୟ କର, ନହେଲେ ମୋର ସବୁ ଖାଦ୍ୟକୁ ସେ ଚୋରି କରି ନେଇଯିବେ। ତେଣୁ ରାଜା ନେଇକି ତାଙ୍କୁ କଟକରେ ସ୍ଥାପନ କରିଥିଲେ। ଯେତେବେଳେ ମହାପ୍ରଭୁ ଆସିଥିଲେ, ଚୈତନ୍ୟ ମହାପ୍ରଭୁ 1510 ଆସିଥିଲେ, ମହାପ୍ରଭୁ ସନ୍ନ୍ୟାସ ନେଇକି ଆସିଥିଲେ, ସେହି ସମୟରେ ଏଇ କଥାଟି କୁହାଯାଇଥିଲା କଟକରେ। ସେ କହିଥିଲେ, ନିତ୍ୟାନନ୍ଦ ପ୍ରଭୁ ଏ କଥାଟି କହିଥିଲେ, ଆମର ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ତାପରେ ସେ ଆଜି ସାକ୍ଷୀ ଗୋପାଳରେ ସ୍ଥାପିତ ହୋଇଛନ୍ତି, ନାମ ହେଇଛି ସାକ୍ଷୀ ଗୋପାଳ ତାଙ୍କର। ଆପଣମାନେ ଯଦି ଯିବେ ସାକ୍ଷୀ ଗୋପାଳଙ୍କ ପୂଜା କରିବେ, ସେଠି ପୂଜା କିମ୍ବା ପୂଜାରୀମାନେ ଯେଉଁ ରହିଛନ୍ତି, ସେ ପୂଜା କଲାବେଳେ କହିବେ, ପ୍ରଭୁ ଆପଣ ସାକ୍ଷୀ ରହିଲେ, ସେଇଭଳି ଭାବରେ ପୂଜା କରିବେ। ତେଣୁ ଇଏ ହେଉଛି ଭାବର କଥା, ଯେଉଁମାନେ ସେ ସ୍ତରକୁ ଯିବେ ଭଗବାନ ସହିତ ଚାଲିବ ଭାବର ଆଦାନ ପ୍ରଦାନ, କଥାବାର୍ତ୍ତା ହେବ, ଚାଲିବ। ଆମର ଶ୍ରୀଶ୍ରୀମଦ ଗୌରବନ୍ଧ ସ୍ୱାମୀ ମହାରାଜ ଭୁବନେଶ୍ୱର ଇସ୍କନ ମନ୍ଦିରରେ ଯିଏ ଥିଲେ ପ୍ରଭୁପାଦଙ୍କର ଶିଷ୍ୟ, ସେ ମନ୍ଦିର ନିର୍ମାଣ କରିଛନ୍ତି, ଭଗବାନ ତାଙ୍କ ସହିତ କଥା ହେଉଥିଲେ। ଏଇ ଯେଉଁ ଚନ୍ଦନ ଯାତ୍ରା ଯେଉଁ ହେଉଛି, 21 ଦିନ ଧରି ଚନ୍ଦନ ଯାତ୍ରା ହେଉଛି, ଭଗବାନ ତାଙ୍କୁ କହିଲେ, ମୋ ପାଇଁ ଚନ୍ଦନ ବ୍ୟବସ୍ଥା କର, ଚନ୍ଦନ ଯାତ୍ରାର ବ୍ୟବସ୍ଥା କର। ଗୋଟିଏ ଦିନ ଅଛି ଭଗବାନ କହିଲେ, ଏଭଳି ଭାବରେ ଅନେକ ଘଟଣା ରହିଛି ଭୁବନେଶ୍ୱରରେ, ଆମେ କେତେବେଳେ ସମୟ ହେଲେ କହିବା। ତେଣୁ ରାତି ପାଇଲେ ହେବ, ଚନ୍ଦନ ଯାତ୍ରା ହେବ, ତେଣୁ ଅସ୍ଥାୟୀ ଭାବରେ ସବୁ ବ୍ୟବସ୍ଥା କରାଗଲା। ଭଗବାନ ତାଙ୍କ ସହିତ କଥା ହେଉଥିଲେ, ପ୍ରଭୁପାଦ ମହାରାଜ ସହିତ ଭଗବାନ କଥା ହେଉଥିଲେ, ଭଗବାନ ତାଙ୍କୁ ସ୍ୱପ୍ନରେ ଦେଖାଦେଲେ। ଏଇଭଳି ଭାବରେ ଅନେକ କଥା ରହିଛି ପ୍ରଭୁପାଦଙ୍କର ଜୀବନରେ, ଆମର ଭୁବନେଶ୍ୱରରେ ଏସବୁ ବହୁତ ଘଟଣା ସବୁ ରହିଛି, ବହୁତ କଥା ରହିଛି। ତେଣୁ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେଲେ ଆମେ ସେହି ସ୍ତରକୁ ଯିବା, ଆମେ ମଧ୍ୟ ସେହି ସ୍ତରକୁ ଯାଇପାରିବା, ଭଗବାନ ସହିତ ସବୁଭଳି ଭାବରେ କଥା ହେଇପାରିବା। ତେଣୁ ଆହାର ଉପରକୁ ମଧ୍ୟ ଆହୁରି ସ୍ତର ରହିଛି, କିନ୍ତୁ ଆମେ ଏତିକି ସ୍ତର ପହଞ୍ଚିଗଲେ ଆମେ ଜୀବନର ସାର୍ଥକ ପ୍ରାପ୍ତ ହେଇଯିବା। ତେଣୁ ଇଏ ଶ୍ରଦ୍ଧାରୁ ଆରମ୍ଭ ହେଉଛି, ଶ୍ରଦ୍ଧାରୁ ଜଣେ ଉନ୍ନତି କରିକିରି ସେହି ସ୍ତର ପର୍ଯ୍ୟନ୍ତ ଯାଇପାରିବ। ଏ ଶ୍ରଦ୍ଧା ବିଷୟରେ ସତର ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଆହାର କେମିତି ବିଭିନ୍ନ ପ୍ରକାର ଆହାର ରହିଛି, ତିନି ପ୍ରକାର ଆହାର ରହିଛି। ଆହାରସ୍ତୁ ବି ସର୍ବସ୍ୱ ତ୍ରିବିଧା ଭବତି ପ୍ରିୟ, ଯଜ୍ଞ ତପ ତଥା ଦାନ ତେଷାଂ ଭେଦ ମମ ଶୃଣୁ। ଏଇଭଳି ଭାବରେ ସବୁ ଜିନିଷର ତିନୋଟି ସ୍ତର ରହିଛି, ସାତ୍ତ୍ୱିକ ସ୍ତର, ରାଜସିକ ସ୍ତର, ତାମସିକ ସ୍ତର। ଏ ଶ୍ରଦ୍ଧା ଏଇଭଳି ଭାବରେ ରହିଛି। ତେଣୁ ଆମେ ଆପଣଙ୍କୁ ଅନ୍ତିମରେ ଏକଥା କହିବୁ ଯେ ଆପଣମାନଙ୍କର ଯେଉଁ ଶ୍ରଦ୍ଧା ହେଇଛି ଏଇ ଭଗବାନ ପ୍ରତି, ଭଗବାନ କଥା ଶ୍ରବଣ ପ୍ରତି, ଭଜନ କରିବା ପାଇଁ, ତେଣୁ ଆପଣମାନେ ଏଇଟାକୁ ଜାରି ରଖିବେ। ଆମେ ସୁବିଧା ହେଲେ ଆସିଲୁ ଭଲ କଥା, ନ ଆସିଲେ ମଧ୍ୟ କିଛି ଚିନ୍ତା ନାହିଁ, ଆପଣମାନେ ଏଇ ଭଗବତ ଗୀତାରୁ ଶାସ୍ତ୍ର ଅଧ୍ୟୟନ କରିବେ। ମୁଁ ଯାଇଥିଲି ଏବେ ୟୁରୋପ ଯାଇଥିଲି, ୟୁରୋପରେ ୟୁରୋପ ନ କାନାଡ଼ା, ଦୁଇଟା ଜାଗା ମୁଁ ଯାଇଥିଲି। କାନାଡ଼ାରେ ଆମେ କାନାଡ଼ାରୁ ଯାଇଥିଲୁ, ଆମର ଗୋଟେ ସେଣ୍ଟର ଅଛି ଇସ୍କନର, ଟରଣ୍ଟୋ ସେଣ୍ଟର ରହିଛି, ସେଠୁ ଆମେ ଯାଇଥିଲୁ ଏଇ ନାୟାଗରା ଫଲ୍ସ। ଆପଣ ଜାଣିଥିବେ ନାୟାଗରା ଫଲ୍ସ, ସେଠି ଗୋଟେ ହାଉସ୍ ପ୍ରୋଗ୍ରାମ୍ ଆମେ ଯାଇଥିଲୁ। ସେଠି ଯେଉଁ ଭକ୍ତ ଥିଲେ ସେ ତାଙ୍କୁ ସେହିଭଳି ଭାବରେ କହୁଥିଲେ, ତୁମେ ଭଗବତ ଗୀତା ପାଠ କରିବ, ପାଠ କରିକି ସେ ଅନୁସାରେ ତୁମେ ସତ୍ସଙ୍ଗ ଜାରି ରଖିବ, କିଛି ଅସୁବିଧା ନାହିଁ। ଯଦି ଆମର ଆସିଲେ ଭକ୍ତମାନେ ଆସିଲେ ଭଲ କଥା, ନ ଆସିଲେ ମଧ୍ୟ କିଛି ଚିନ୍ତା ନାହିଁ, ଆମେ ଆପଣଙ୍କୁ ବାଟ ଦେଖାଇଦେଲୁ, କୂଅ ପାଖକୁ ନେଇଗଲୁ, ଏଇଠି କୂଅରେ ଜଳ ଅଛି, ଆପଣ ସେ ଜଳ ପାନ କରିବେ, ଆଉ ଆମକୁ କାଢ଼ିକିରି ଆପଣ ପିଇବା ଦରକାର ନାହିଁ। ତେଣୁ ଏହିଭଳି ଭାବରେ ଆପଣମାନେ ମଧ୍ୟ ଆପଣ ଜୀବନରେ ଅଗ୍ରଗତି କରିପାରିବେ, ଜୀବନରେ ସିଦ୍ଧି ଲାଭ କରିପାରିବେ। ଏଇଭଳି ଭାବରେ ଅନେକ କଥା ରହିଛି, ତେଣୁ ଆମେ ଯେଉଁ କଥା କହିଲୁ, ଆପଣମାନେ କିଛି ଯଦି କିଛି ଡାଉଟ୍ ରହୁଛି, ସନ୍ଦେହ ରହିଛି, ବା କିଛି କଥା ବୁଝିପାରିଲେନି, ତାହେଲେ ଆମେ ପାଞ୍ଚ ମିନିଟ୍ ଦେବା, ଆପଣମାନେ ପ୍ରଶ୍ନ ଉତ୍ତର କରିପାରିବେ, ତାପରେ ଆମର କଥାକୁ ବିଶ୍ରାମ ଦେବା। ଆମେ ଯେଉଁ କହିଲୁ କିଛି ବୁଝିହେଲା କି କିଛି ଅସୁବିଧା ହେଲା ବୁଝିବା ପାଇଁ, କି କେଉଁଠି ଡାଉଟ୍ ରହୁଛି କି ସନ୍ଦେହ ରହିଛି ଯଦି ଅଛି, ତାପରେ ପ୍ରଚାର ପ୍ରଶ୍ନ ପଚାରିପାରନ୍ତି, କଥା ବୁଝିହେଲା କି ନାହିଁ। ସାଉଣ୍ଡ ସିଷ୍ଟମ୍ଟା ଠିକ୍ ନାହିଁ, ସାଉଣ୍ଡଟା ଟିକେ ଗଡ଼ବଡ଼ ଶବ୍ଦ ହେଉଛି, ଠିକ୍ ଅଛି ଆଚ୍ଛା। ତେଣୁ ଯାହା ହେଉ, ଶ୍ୟାମ କୃପା ପ୍ରଭୁ ଆପଣମାନଙ୍କ ପ୍ରତି କୃପା କରି ଏଇଭଳି ଭାବେ ବ୍ୟବସ୍ଥା କରିଛନ୍ତି। ଇଏ ପ୍ରକୃତରେ ଜୀବନ ମଙ୍ଗଳ ଉଦୟ ହେଉଛି, ଭଗବାନଙ୍କ ସମ୍ବନ୍ଧୀୟ ସବୁକିଛି ଜୀବନ ମଙ୍ଗଳ କରିବ। ଏ ଯୌ ଭୌତିକ ଜଗତ ହେଉଛି ଅମଙ୍ଗଳମୟ ଜଗତ, ବିଭିନ୍ନ ପ୍ରକାର ଅମଙ୍ଗଳ ରହିଛି ଏଠି, କିନ୍ତୁ ଏକମାତ୍ର ମଙ୍ଗଳ ହେଉଛି, ଆମେ ଗତକାଲି କହିଥିଲୁ ସେ କଥା, ନହିଁ ଅନ୍ୟ ଶିବ ପନ୍ଥା, ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। ଯେଉଁ ଏଇ ଭୌତିକ ଜଗତ ହେଉଛି ଅମଙ୍ଗଳମୟ ଜଗତ, କିନ୍ତୁ ଭଗବାନ ହେଉଛନ୍ତି ମଙ୍ଗଳମୟ, ତାଙ୍କର ସ୍ମରଣରେ ଆମେ ଗଲେ ସବୁକିଛି ମଙ୍ଗଳ ଆମର ଉଦୟ ହେବ। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି, ଦାଇ ଗୌର ପ୍ରେମାନନ୍ଦେ। ଆମର ପ୍ରଭୁ ଯିଏ ବସିଛନ୍ତି, ସେ ପ୍ରଭୁ ହେଉଛନ୍ତି ରାଜଶେଖର ପ୍ରଭୁ, ସେ ଆସିଛନ୍ତି ମାଙ୍ଗାଲୋରରୁ। ତେଣୁ ଆମେ ତାଙ୍କୁ ଅନୁରୋଧ କରିବୁ, ସେ କିଛି ସମୟ ଭଗବାନ କଥା ଭଗବାନଙ୍କ ନାମ କୀର୍ତ୍ତନ କରିବେ, ତାପରେ ଆମେ ଅନ୍ୟ କାର୍ଯ୍ୟସବୁ ରହିଛି। ହରେ କୃଷ୍ଣ। ସେ ପଳେଇବେ, ଆଜି ରାତିରେ ପଳେଇବେ, ତେଣୁ ତାଙ୍କର ଲାଷ୍ଟ ଆଜିର ଏ ସତ୍ସଙ୍ଗ।
କିଛି ସମୟ